ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध षष्ठी अध्याय श्लोक 38 त्वं वै समस्तपुरुषार्थमयः फलात्मा त्वं वै समस्तपुरुषार्थमयः फलात्मा यद्वाञ्छया समुत्तयो सुमतयो विसृजन्ति कृष्णम् वाञ्छया सुमतयो विसृजन्ति कृष्णम् तेषां विभो समुचितो भवतः समाज तेषां विभो समुचितो भवतः समाज पुंसं स्त्रिया चरतयो सुखदुःखिनोर्न पुंस स्त्रियाश्चरतयो सुखदुःखिनोर्न त्वं वै समस्तपुरुषार्थमयः फलात्मा यद्वाञ्छया सुमतयो विसृजन्ति कृष्णम् तेषां विभो समुचितो भवतः समाजः पुंसः स्त्रियाश्चरतयोः सुखदुःखिनोर्न त्वं वै समस्तपुरुषार्थमय फलात्मा यद्वाञ्छया सुमतयो विसृजन्ति कृष्णम् तेषां विभो समुचितो भवतः समाजः पुंसा श्रिया शरतयो सुखदुःखितो नः त्वं वै समस्तपुरुषार्थमयः फलात्मा यद्वाञ्छया सुमतयो विसृजन्ति कृष्णम् तेषां विभो समुचिता भवतः समाज पुंसा स्त्रियाश्चरतयो सुखदुःखिनोर्नः त्वं वै समस्तपुरुषार्थमय फलात्मा यद्वाञ्छया सुमतयो विसृजन्ति कृष्णम् तेषां विभो समुचितो भवतः समाजः पुंसा स्त्रिया शरतयो सुखदुःखिनोर्न हरे कृष्ण पुस्तभक्त सज्जन बृंद मातृबृंद आपण मानक आम भागवत कथा को स्वागत जना जाऊछि ए श्लोकर अनुवाद एभली भाव रही आपण समस्त पुरुषार्थमय एवं आपण ही जीवन चरम लक्ष्य आपण को लाभ करिवार आकांक्षा रे ए सर्वशक्तिमान भगवान बुद्धिमान मनुष्यगण से पुरुष बा नारी हूँ ना कहीं जो मैंने सुख दुखर कामपूर्ण संपर्क को परित्याग करती से आपण संगलाभ योग्यता टे टे अनुवाद ठीक ना हो आज आम ये कथ शुणुचे आम पूर्व आम खाली सम्यक सूचना देवा ये घटना ये हूँ द्वारकार रुक्मी ରୁକ୍ମିଣୀ ହେଉଛନ୍ତି ଭଗବାନଙ୍କର ପାଟରାଣୀ। 16,108 କହିଦେବାଟା ବହୁତ ସହଜରେ ଆମେ କହିଦେଉଛୁ, 16,108 କ'ଣ ଛୋଟିଆ କଥା ହେଲାଣି? 16,108 ଯଦି ଗୋଟେ ଜାଗାରେ ରହିବେ ବା ବସିବେ ବା କଥା ହେବ, ତାହେଲେ କେତେ ବଡ଼ ବିରାଟ ଏରିଆ ଦରକାର? 16,000 ଏଇଭଳି ବା ଇଏ ଭଗବାନଙ୍କର ଭଗବତା। ତେଣୁ 16,000 କ'ଣ, 16,00,000 ମଧ୍ୟ କିଛି ବଡ଼ କଥା ନୁହଁ। ଭଗବାନଙ୍କର ରାସଲୀଳା ଯେଉଁ ହେଉଥିଲା, 300 କୋଟି ଗୋପୀ, ହଁ ଗୋଟିଏ କୋଟି ଗୋପୀ ହେଲା ମାନେ କେତେ କ'ଣ ହେଲା, 300 କୋଟି ଗୋପୀ, ଇଏ ହେଉଛନ୍ତି ଭଗବାନ। ଇଏ ଭଗବାନଙ୍କର ଏଇଭଳି ରହିଛି ଶକ୍ତି ରହିଛି, ଏ ଛୋଟିଆ ବ୍ୟକ୍ତି ନୁହନ୍ତି ଭଗବାନ, ସିଏ ଯାହାଙ୍କ ଠାରୁ ଆଉ ଉର୍ଦ୍ଧ୍ୱ କେହି ନାହାନ୍ତି, ଆଉ ତାଙ୍କ ସହିତ ସମାନ କଥା କ'ଣ କହିବା, ସେଇ ଭଗବାନ, ସେଇ ଭଗବାନଙ୍କର ଏ ଲୀଳା। ତେଣୁ ଭଗବାନ ଯେଉଁ ଆସନ୍ତି ତାଙ୍କ ଲୀଳାକୁ ପ୍ରଦର୍ଶନ କରନ୍ତି, ଯଦି ଭଗବାନ ନ ଆସନ୍ତେ ଆମେ ଖାଲି କ'ଣ ମନ କଳ୍ପନା କରିଥାନ୍ତୁ, ଏମିତି ହେଇଥାଇ ପାରନ୍ତି ଭଗବାନ, ସେମିତି ହେଇଥାଇ ପାରନ୍ତି ନା, ଭଗବାନ ଆସି ଦେଖି ଦେଇ ଯାଇଛନ୍ତି କେତେ ତାଙ୍କର ସୁନ୍ଦର ରୂପ ରହିଛି, କିଭଳି ଭାବରେ ତାଙ୍କର ଗୁଣ ରହିଛି, କିଭଳି ଭାବରେ ତାଙ୍କର ମାଧୁର୍ଯ୍ୟ ରହିଛି, କିଭଳି ଭାବରେ ତାଙ୍କ ଲୀଳା ରହିଛି, ଏସବୁ ପ୍ରଦର୍ଶନ କରୁଛନ୍ତି। ଏବଂ ଏସବୁକୁ ଜଣେ ଶ୍ରବଣ କରିକି କୀର୍ତ୍ତନ କରିକି ସ୍ମରଣ କରିକିରି ଜଣେ ଭଗବାନଙ୍କୁ ପ୍ରାପ୍ତ ହୋଇଯିବ, ବହୁତ ଆନନ୍ଦ ହେଇଯିବ। ଶ୍ରବଣ କରିବା କୀର୍ତ୍ତନ କରିବା ଏ ମାଧ୍ୟମରେ ସେ ଆନନ୍ଦିତ ହେବ, ଆନନ୍ଦ ଏଇଥିରେ ପ୍ରାପ୍ତ ହେବ, ସେମାନେ ଭକ୍ତମାନେ ଏଥିରେ ଆନନ୍ଦିତ ହେବେ। ତେଣୁ ଏ ଭଗବାନଙ୍କର ଯେଉଁ ବିବାହ ଲୀଳା ବା ଗୃହସ୍ଥ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଦ୍ୱାରକା ଲୀଳାରେ, ପାଖାପାଖି 40 ଅଧ୍ୟାୟରେ ଭଗବାନଙ୍କର ଏଇ ଗୃହସ୍ଥ ଲୀଳାକୁ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଆଦର୍ଶ ଗୃହସ୍ଥ ଭଗବାନ ଜୀବନଯାପନ ଆଦର୍ଶ ସ୍ଥାପନ କରିଛନ୍ତି, ଯେଭଳି ଭଗବାନ ରାମଚନ୍ଦ୍ର ଆଦର୍ଶ ସ୍ଥାପନ କରିଥିଲେ, ସେହିଭଳି ଭାବରେ ଭଗବାନ କୃଷ୍ଣ ମଧ୍ୟ ଆଦର୍ଶ ଗୃହସ୍ଥ ଜୀବନଯାପନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ପାଟରାଣୀଙ୍କ ସହିତ ରୁକ୍ମିଣୀଙ୍କ ସହିତ ଯେ ପରିହାସ କରିଥିଲେ, ସେଥିପାଇଁ ରୁକ୍ମିଣୀ ଦେବୀ ଭାବିଲେ ଭଗବାନଙ୍କର କଥା ବୁଝିବା ଏତେ ସହଜ ନୁହଁ, ଆମେ ଯେଉଁ କହିଦେଉଛେ ଆମେ ଏଇ ପରମ୍ପରାରେ କଥା କହୁଛେ, ହଁ ଗୁରୁ ଶିଷ୍ୟ ପରମ୍ପରାରେ ଆମେ କଥା କହୁଛେ, ନହେଲେ ଆମେ ବୁଝିପାରିବା ନାହିଁ ଭଗବାନଙ୍କ ଲୀଳାକୁ। ଭଗବାନଙ୍କ ଲୀଳା ଏଭଳି ରହିଛି ଏମିତିକି ମହାଜନମାନେ ମାନେ ତ ବୁଝିପାରନ୍ତି ନାହିଁ। ଯେତେବେଳେ ଭଗବାନଙ୍କର ଗୋଟେ ଲୀଳା ହେଉଥିଲା, ଯେତେବେଳେ ଭଗବାନଙ୍କର ଭକ୍ତମାନଙ୍କର ମହାଭାରତରେ ବର୍ଣ୍ଣନା କରାଯାଇଛି, ଭାଗବତରେ ମଧ୍ୟ ବର୍ଣ୍ଣନା, ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ, ଏ ଯେଉଁ ଭଗବାନଙ୍କର ଯେଉଁ ମହାଭାରତ ଯୁଦ୍ଧରେ 18 ଅକ୍ଷୌହିଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ, 18 ଅକ୍ଷୌହିଣୀ, ଗୋଟିଏ ଅକ୍ଷୌହିଣୀ ସୈନ୍ୟଙ୍କର ସଂଖ୍ୟା ହେଉଛି 218,700। ଏଇଭଳି ଭାବରେ 40,30,000 ବା କେତେ ହେବ ଏଇଭଳି ଭାବରେ ଗଣିଲେ ଜଣାପଡ଼ିବ, 218,700 18 ଗୁଣିଲେ ଯେତିକି ହେବ ସେତିକି ସଂଖ୍ୟକ ସୈନ୍ୟ ମୃତ୍ୟୁବରଣ କରିଥିଲେ, ହାତୀ ଅଶ୍ୱ ଇତ୍ୟାଦି ଏମାନଙ୍କୁ ଛାଡ଼ିକିରି ମଧ୍ୟ ଖାଲି ମନୁଷ୍ୟ ସଂଖ୍ୟା। ଅନ୍ୟ ମହାଭାରତରେ ମଧ୍ୟ ବର୍ଣ୍ଣନା କରି 64 କୋଟି ବ୍ୟକ୍ତି ଜୀବନ ପ୍ରାଣ ହରାଇଥିଲେ, 64 କୋଟି, କେମିତି ଏଇଟା 64 କୋଟି ହେଲା ସେଇଟା ଆମେ ଜାଣିପାରୁନାହୁଁ, କିନ୍ତୁ ମହାଭାରତରେ ବର୍ଣ୍ଣନା କରାଯାଇ 64 କୋଟି ହେଇଥାଇପାରେ, ଆଉ କେଉଁ କଳ୍ପରେ ହେଇଥାଇପାରେ, ବିଭିନ୍ନ କଳ୍ପ ପ୍ରତିଦିନ ଭଗବାନଙ୍କ ଏଇ ଲୀଳା ଚାଲିଛି, ବ୍ରହ୍ମାଙ୍କର ପ୍ରତିଦିନରେ ଗୋଟେ ଗୋଟେ ଲୀଳା ଭଗବାନ ଆସିକି ଲୀଳା କରନ୍ତି। ବ୍ରହ୍ମାଙ୍କର ଏଇଭଳି ଭାବରେ 50 ବର୍ଷ ହୋଇଗଲାଣି, ଭଗବାନ ଏ ବ୍ରହ୍ମାଙ୍କର ଗୋଟିଏ ବର୍ଷ ମାନେ ଗୋଟିଏ ମାସ ହେଲେ 30 ଦିନ, ବର୍ଷ ହେଲେ 12 ମାସ ହେଲେ ଗୋଟିଏ ବର୍ଷ ହେଉଛି, ଏଇଭଳି ଭାବରେ 360 ବା 365 ଯେତିକି ହେଉ ସେତିକି ଦିନରେ ସେ ଭଗବାନ ସେତିକି ଥର ଆସିଛନ୍ତି। ଏଇଭଳି ଭାବରେ ବ୍ରହ୍ମାଙ୍କର 50 ବର୍ଷ ହୋଇଗଲାଣି, ତାଙ୍କର 51st ଇୟର୍ ଚାଲିଛି ବର୍ତ୍ତମାନ। ତେଣୁ କେଉଁ ଅନ୍ୟ କେଉଁ କଳ୍ପରେ ହେଇଥାଇପାରେ 64 କୋଟି ସୈନିକ ବା ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିଲେ ବୋଲି କୁହାଯାଏ, 64 କୋଟି, କିନୁ ଆମେ ଯଦି ଗୁଣିବା 218,700 18ରେ ତାହେଲେ ଏତେ ହେବ ନାହିଁ, 40 ଲକ୍ଷ ପାଖାପାଖି ଏମିତି ହେବ। ତେଣୁ ଯାହା ହଉ ଏଇଭଳି ଭାବରେ ସମାଧାନ କରିବାକୁ ପଡ଼ିବ, ନହେଲେ ଅନ୍ୟ କୌଣସି ମହାଭାରତରେ କିଛି ମିଥ୍ୟା କଥା ଲେଖାଯିବ ନାହିଁ, ଭାଇ ବୈଦିକ ବୌଦ୍ଧିକ ଶାସ୍ତ୍ରରେ କୌଣସି ମିଥ୍ୟା ଜିନିଷ ନାହିଁ, ସବୁ ସତ୍ୟ ଜିନିଷ। ତେଣୁ ଏହିଭଳି ଭାବରେ ଯେତେବେଳେ ଯୁଧିଷ୍ଠିର ମହାରାଜ ମନ ଶୋକରେ ରହିଥିଲେ, ମହାଭାରତ ଯୁଦ୍ଧରେ ଜୟଲାଭ କଲେ ତାଙ୍କର କୌଣସି ସନ୍ତୋଷ ନଥିଲା, ଆନନ୍ଦ ନଥିଲା, ଶୋକ ଛାଇ ହୋଇଯାଇଥିଲା ତାଙ୍କ ପାଖରେ। ଏମିତିକି ଭଗବାନ ଯେତେ ଜ୍ଞାନ ଦେଲେ ମଧ୍ୟ ତାଙ୍କର ଶୋକ ଦୂର ହେଉନଥିଲା। ଏମିତିକି ବିଭିନ୍ନ ମୁନି ଋଷିମାନେ ମଧ୍ୟ ଯୁଧିଷ୍ଠିର ମହାରାଜ ସ୍ୱୟଂ ଧର୍ମରାଜ, ସାଧାରଣ ବ୍ୟକ୍ତି ନୁହନ୍ତି, ସେ ସ୍ୱୟଂ ଧର୍ମରାଜଙ୍କ ପୁତ୍ର, କିନ୍ତୁ ତଥାପି ଅନ୍ୟମାନେ କହିଲେ ମଧ୍ୟ ତାଙ୍କ ଶୋକ ଦୂର ହେଉନଥିଲା। ତେଣୁ ଭଗବାନ ତାଙ୍କୁ ନେଇକରି ଗଲେ, ପାଣ୍ଡବମାନଙ୍କ ସହିତ ଅନ୍ୟ ମୁନି ଋଷିମାନେ ସବୁ ଯାଇକରି ପହଞ୍ଚିଲେ। ମହାଭାରତ ଯୁଦ୍ଧ ଯେଉଁ କୁରୁକ୍ଷେତ୍ରରେ ଯୁଦ୍ଧ ହେଉଥିଲା ସେଇଠି ଭୀଷ୍ମଦେବ ସରସଜ୍ୟାରେ ଶୟନ କରିଥିଲେ। ସେ ଇଚ୍ଛା ମୃତ୍ୟୁବରଣ ପାଇଛନ୍ତି, ନ ଚାହିଁଲେ ମୃତ୍ୟୁବରଣ କରିବେ ନାହିଁ, ତେଣୁ ସେ ପର୍ଯ୍ୟନ୍ତ ମଧ୍ୟ ସେ ରହିଥିଲେ ସେଇଠି, ସେ କୁରୁକ୍ଷେତ୍ର ଯୁଦ୍ଧ କ୍ଷେତ୍ରରେ ରହିଥିଲେ। ତେଣୁ ଏମାନେ ଯେତେବେଳେ ସମସ୍ତେ ଗଲେ, ଭୀଷ୍ମଦେବ ମହାଜନ, ମହାଜନ ସେ ସାଧାରଣ ବ୍ୟକ୍ତି ନୁହନ୍ତି, 12 ଜଣ ମହାଜନ ଅଛନ୍ତି ସମୁଦାୟ, ତେଣୁ ଇଏ ଜଣେ ମହାଜନ, 12 ଜଣ ମହାଜନ ଭିତରେ ଜଣେ ମହାଜନ। ତେଣୁ ସିଏ ସମସ୍ତଙ୍କୁ ସ୍ଥାନ କାଳ ପାତ୍ର ନେଇକି ସମ୍ମାନିତ କରିକିରି ଏଇଭଳି ଭାବରେ ଯେତେବେଳେ ଯୁଧିଷ୍ଠିର ମହାରାଜ ପାଣ୍ଡବମାନଙ୍କୁ ଦେଖିଲେ, ସେମାନେ ରାଜ୍ୟଶାସନ କରିବା ପାଇଁ ବର୍ତ୍ତମାନ ହେଇଗଲେ, ଏଲିଜିବୁଲ ହେଇଗଲେ, ଭୀଷ୍ମଦେବ ସନ୍ତୋଷ ପ୍ରାପ୍ତ ହେଲେ। ତେଣୁ ସେଇଠି ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ବହୁତ କଥା ଅଛି, ଆମେ ଖାଲି ଗୋଟିଏ କଥା କହିବା। ତେଣୁ ସେ କହୁଛନ୍ତି, ଯତୋ ଧର୍ମସୁତ ରାଜା ଗଧାପାଣି ବୃକୋଦର କ'ଣ କୃଷ୍ଣ ସ୍ତ୍ରୀ ଗାଣ୍ଡିବ ଚାପ ଶ୍ରୀହୃତ କୃଷ୍ଣ ତତ ବିପଦ। ପାଣ୍ଡବମାନଙ୍କ ଜୀବନରେ ଆମେ ଦେଖିବା ଭଗବାନଙ୍କ ଶ୍ରେଷ୍ଠ ଭକ୍ତ ସେମାନେ ପାଣ୍ଡବମାନେ, କିନ୍ତୁ ଭଗବାନ ତାଙ୍କର ଯାଇକି ସେବା କରୁଥିଲେ। ଏଭଳି ପାଣ୍ଡବମାନେ ଭଗବାନଙ୍କର ଭକ୍ତ ଥିଲେ, ଭଗବାନଙ୍କୁ କିଣି ନେଇଥିଲେ, ଯାଇକି ଭଗବାନ ତାଙ୍କର ସେବା କରୁଥିଲେ, ଅନେକ ସେବା କରୁ ବର୍ଣ୍ଣନା କରାଯାଇଛି, ମହାଭାରତରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସେଇଠି ସେ କଥା କହୁଛନ୍ତି ଭୀଷ୍ମଦେବ, କହୁଛନ୍ତି ଯତ୍ର ଧର୍ମସୁତ ରାଜା, ଇଏ ଯୁଧିଷ୍ଠିର ମହାରାଜ ମାତାଜୀ ସେ ସପରେ ବସିଲେନି, ପଟିରେ ବସନ୍ତି, ଯତ୍ର ଧର୍ମସୁତ ରାଜା, ସେଠି ସ୍ୱୟଂ ଧର୍ମରାଜ ସିଏ, ଏବଂ ଗଦାପାଣି ବୃକୋଦର, ବୃକୋଦର ଭୀମ କେତେ ବଳ ରହିଛି, 10,000 ହାତୀର ବଳ ତାଙ୍କ ପାଖରେ ରହିଛି, ଏବଂ ଖାଲି 10,000 ହାତୀର ବଳ ଅଛି ତା ନୁହଁ, ତାଙ୍କର ଗଦା ରହିଛି ମଧ୍ୟ, ଗଦା ତାଙ୍କର ଗଦାରେ ଯୁଦ୍ଧ କରିବେ ଭୀମ, ଏଭଳି ଭାବରେ ରହିଛି। କିନ୍ତୁ ଏବଂ କୃଷ୍ଣ ସ୍ତ୍ରୀ ଗାଣ୍ଡିବ ଚାପ, ଅର୍ଜୁନଙ୍କର ଗୋଟେ ନାମ ହେଉଛି କୃଷ୍ଣ, ସେ ମଧ୍ୟ ତାଙ୍କର ଗାଣ୍ଡିବ ଧନୁ ଧାରିକିରି ଅଛନ୍ତି, ଏବଂ ତା ବାଦ ମଧ୍ୟ ସୁହୃତ କୃଷ୍ଣ, ଭଗବାନ କୃଷ୍ଣ ତାଙ୍କ ସୁହୃତ, ତାଙ୍କର ମଙ୍ଗଳକାଙ୍କ୍ଷୀ ବନ୍ଧୁ କୃଷ୍ଣ, ସୁହୃତ କୃଷ୍ଣ, କିନ୍ତୁ ତଥାପି ତାଙ୍କର ବିପଦ, କେତେ ବିପଦ ନ ହୋଇଛି ତାଙ୍କ ପିଲାଦିନଠାରୁ ଆରମ୍ଭ କରିକି, କେତେ ବିପଦ ଆମେ କହିବା। ତେଣୁ ଏହିଭଳି ଭାବରେ ସେ ନିଜେ ସେ ପ୍ରଶ୍ନର ଉତ୍ତର, ସେ ନିଜେ ପ୍ରଶ୍ନ କରିଛନ୍ତି, ସେ ପ୍ରଶ୍ନର ଉତ୍ତର ନିଜେ ଦେଇଛନ୍ତି ମହାଜନ ସିଏ। ତେଣୁ ସେ ସେଥିରେ ଗୋଟେ କଥା କହିଛନ୍ତି, କହୁଛନ୍ତି ନହି କଶ୍ଚିତ୍ କରିଚିତ୍ ପୁମାନ ବେଦ ବିଦୀପ୍ସିତମ ଯତ୍ ବିଜିଜ୍ଞା ସୟା ଯୁକ୍ତା ମୁହ୍ୟନ୍ତି କବୟୋପି। ଭଗବାନଙ୍କର ଏ ଯେଉଁ ଲୀଳାକୁ କେହି ବୁଝିପାରିବେ ନାହିଁ, କେହି ବୁଝିପାରିବେନି କାହିଁକି ଭଗବାନ ଏଭଳି ସବୁ କରୁଛନ୍ତି। ଏବଂ ଯଦି ବିଦ୍ୱାନ ବ୍ୟକ୍ତିମାନେ ସେ ବିଷୟରେ ଚିନ୍ତା କରିବେ, ତା'ର କାରଣ ବୁଝିବା ପାଇଁ ଚେଷ୍ଟା କରିବେ, ସେମାନେ ମୋହ ହୋଇଯିବେ, ବୁଝିପାରିବେ ନାହିଁ। ଏହିଭଳି ଭାବରେ ସାନ୍ତ୍ୱନା ଦେବାରୁ ଯୁଧିଷ୍ଠିର ମହାରାଜ ସାନ୍ତ୍ୱନା ପ୍ରାପ୍ତ ହେଲେ, ତାଙ୍କ ଶୋକ ଦୂର ହୋଇଗଲା। ଏ ଅଦ୍ଭୁତ, ଭଗବାନ ତାଙ୍କର ଶୋକ ଦୂର କରିପାରିଲେ ନାହିଁ, କିନ୍ତୁ ଭୀଷ୍ମଦେବ ତାଙ୍କର ଶୋକ ଦୂର କରିଦେଲେ। ଏ ଅଦ୍ଭୁତ ଲୀଳା ସବୁ ରହିଛି, ଭଗବାନଙ୍କ ଲୀଳା ବୁଝିବା ଏତେ ସହଜ ନୁହଁ। ତେଣୁ ଭଗବାନ କାହିଁକି କେତେବେଳେ କ'ଣ କରନ୍ତି ସେଟା ବୁଝିହେବ ନାହିଁ। ଯଦି ବିଜିଜ୍ଞାସା ଯୁକ୍ତ, ଯେଉଁ ବିଦ୍ୱାନ ବ୍ୟକ୍ତିମାନେ ଯଦି ଚିନ୍ତା କରିବେ କାହିଁକି ଏଭଳି କଲେ ଭଗବାନ, ତାହେଲେ ସେ ମୋହ ହୋଇଯିବେ, ବୁଝିପାରିବେ ନାହିଁ ଭଗବାନ ଲୀଳା। ଏସବୁ ବହୁତ କଥା ରହିଛି। ତେଣୁ ଭଗବାନ ଏ ଯେଉଁ ଥଟ୍ଟା ପରିହାସ କରୁଥିଲେ, ଏଇଟାକୁ ଗୋଟିଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ପରିହାସଟାକୁ ଭାଗବତ ମୟରେ ଗୋଟିଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ପରିହାସ ମଧ୍ୟ ଦିବ୍ୟ, ଏଇଟା ସାଧାରଣ କଥା ନୁହଁ। ଅନ୍ୟ ବ୍ୟକ୍ତିମାନଙ୍କର ଥଟ୍ଟା ପରିହାସ ଯେଉଁ କରୁଛନ୍ତି ସେଇଟା କ'ଣ, ସେ ସମୟ ନଷ୍ଟ ହେଉଛି, କିନ୍ତୁ ଭଗବାନ ଯେଉଁ ପରିହାସ କରୁଛନ୍ତି ତାଙ୍କର ପତ୍ନୀଙ୍କ ସହିତ, ଇଏ ଦିବ୍ୟ, ଦିବ୍ୟ ଲୀଳା। ଏଇଟାକୁ କ'ଣ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ତାଙ୍କର 7 ଦିନ ମାତ୍ର ଆୟୁଷ ଅଛି, ତାହା ଦେହରୁ 5 ଦିନରୁ ଉର୍ଦ୍ଧ୍ୱ ପଳେଇଗଲାଣି, ଆଉ 2 ଦିନ ସମୟ ରହିଛି, କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, କୌଣସି ବିଶ୍ରାମ ମଧ୍ୟ ନେଉନାହାନ୍ତି। ଏହିଭଳି ଭାବରେ ସେ ଶୁଣୁଛନ୍ତି ଏ କଥା, ଏବଂ 60,000 ମୁନି ଋଷି ମାନେ ଶୁଣୁଛନ୍ତି। ତେଣୁ ଭଗବାନଙ୍କର ସବୁକିଛି ହେଉଛି ଦିବ୍ୟ, ଏ ପରିହାସ ଯେଉଁ କରୁଥିଲେ ସେଇଟା ମଧ୍ୟ ଦିବ୍ୟ, ଏଥିରେ ମଧ୍ୟ କିଛି ମିଥ୍ୟା ନାହିଁ। ରୁକ୍ମିଣୀ ଦେବୀ ସେଇଟାକୁ ସତ୍ୟରେ ପରିଣତ ସ୍ଥାପନ କରୁଛନ୍ତି, ତା'ର ସତ୍ୟତାକୁ ପ୍ରତିପାଦନ କରୁଛନ୍ତି। ଏଇ 34ରୁ 44 ଏ 11ଟି ଶ୍ଳୋକରେ ସେ ପ୍ରତିପାଦନ କରିବେ, ରୁକ୍ମିଣୀ ଦେବୀ ପ୍ରତିପାଦନ କରୁଛନ୍ତି। ବାହାରରୁ ଭଗବାନ ଯେଉଁ କଥା କହିଥିଲେ 12 ଶ୍ଳୋକରୁ ଗୋଟିଏ ଗୋଟିଏ ଶ୍ଳୋକକୁ ଖଣ୍ଡନ କରୁଛନ୍ତି ବା ତା'ର ସତ୍ୟତାକୁ ସ୍ଥାପନ କରୁଛନ୍ତି। ଆଜି ଏଇ ଯେଉଁ ଶ୍ଳୋକଟି ରହିଛି 39 ନମ୍ବର ଶ୍ଳୋକ ନା କ'ଣ 38 ନମ୍ବର ଶ୍ଳୋକ, ଏଇଟା ହେଉଛି କ'ଣ ନା 15 ନମ୍ବର ଶ୍ଳୋକରେ ଯେଉଁ ଭଗବାନ କହିଥିଲେ ସେଇ ଶ୍ଳୋକକୁ ବର୍ତ୍ତମାନ ସେଇଟା ମିଥ୍ୟା ନୁହଁ। ଭଗବାନ ସେ ଭଗବାନ ଯାହା କହିବେ ତାକୁ ବୁଝିବା ଏତେ ସହଜ ଜିନିଷ କଥା ନୁହଁ। ତେଣୁ ଭଗବାନ 15 ନମ୍ବର ଶ୍ଳୋକରେ କହିଥିଲେ ଯେ ଜୟୋରାତ୍ମସମଂ ବିତ୍ତଂ ଜନ୍ମୈଶ୍ୱର୍ଯ୍ୟା କୃତିର୍ଭବଃ ତୟୋର୍ବିବାହୋ ମୈତ୍ରୀ ଚ ନୋତ୍ତମାଧମୟୋ କ୍ୱଚିତ୍। ଜୟୋ ଆତ୍ମସମଂ ବିତ୍ତଂ, ଭଗବାନ ଯେଉଁ ପରିହାସ କରୁଥିଲେ ତା ଦେହରେ ମଧ୍ୟ କିଛି ମିଥ୍ୟା କହିନାହାନ୍ତି। ଏଇ ଶ୍ଳୋକର ଅର୍ଥ ହେଉଛି କ'ଣ, ଯେଉଁଠି ଆତ୍ମସମଂ ବିତ୍ତଂ, ନିଜ ଭଳି ନିଜ ଯେଉଁଭଳି ଭାବରେ ଧନୀ ବ୍ୟକ୍ତି ସେ ସେଇଭଳି ଭାବରେ ଗୋଟେ ଧନୀ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବେ, ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ଯେଉଁ ହେବ ସେଇଭଳି ଭାବରେ ସେଇ ସ୍ତରର ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବେ। ଜୟ ଆତ୍ମସମଂ ବିତ୍ତଂ ଜନ୍ମ ଐଶ୍ୱର୍ଯ୍ୟା କୃତିର୍ଭବ। ଜନ୍ମ ଯେଉଁଭଳି ଭାବରେ ଜଣେ ବ୍ରାହ୍ମଣ ବ୍ରାହ୍ମଣ କୂଳରେ ବିବାହ କରିବ ଏଇଭଳି ଜନ୍ମ ଐଶ୍ୱର୍ଯ୍ୟ, ତାହାର ଯେତିକି ଧନ ରହିଛି ସେଇ ଅନୁସାରେ ଧନୀ ବ୍ୟକ୍ତି ଜଣେ ବିରାଟ ବଡ଼ ଧନୀ ସେ ସେଇଭଳି ଭାବରେ ଧନୀ ବ୍ୟକ୍ତିଙ୍କ ସହିତ ବିବାହ କରିବ। ଏବଂ କୃତି ଭି, ଆଉ ବହୁତ ପ୍ରକାର ତାଙ୍କର ଜ୍ଞାନ ଇତ୍ୟାଦି ସବୁ ରହିଛି, କୃତି କୃତି କହିଲେ ଜ୍ଞାନ। ତେଣୁ ଇଏ ଯେଉଁ ରହିଛି ଇଏ ଯେତିକି ସ୍ତରର କୃତି କୃତି ଅର୍ଥରେ କ'ଣ ଏଠି କୁହାଯାଉଛି ଆକୃତି ସରି ଆକୃତି ତାଙ୍କର ଯେ ଯେଉଁଭଳି ଭାବରେ ଯାହାର ଯେଉଁ ଉଚ୍ଚତା ରହିଛି ସେଇ ଉଚ୍ଚତାର ଗୋଟେ ପତ୍ନୀ ଗ୍ରହଣ କରିବ, ଗୋଟିଏ ତାହାର କମ୍ ଉଚ୍ଚତା ରହିଛି ସେଇ କମ୍ ଉଚ୍ଚତାର ପତ୍ନୀ ଗ୍ରହଣ କରିବ ଆକୃତି। ବା ଜଣେ ଗୋରା ବ୍ୟକ୍ତି ରହିଛନ୍ତି ସେ ସେ ଗୋରୀ ବ୍ୟକ୍ତି କନ୍ୟାକୁ ବିବାହ କରିବ, ଏଇଭଳି ଭାବ ଆକୃତି ଭି ଆକୃତି ଭବ ଆକୃତି କହିଲେ ସେ ଶରୀର, ଏବଂ ଭବ କହିଲେ ବଂଶ। ତେଣୁ ଏଇଭଳି ଭାବରେ ତୟୋର୍ ବିବାହ ମୈତ୍ରୀ ଚ, ସେହି ସମାନ ସ୍ତରର ବ୍ୟକ୍ତିଙ୍କ ସହିତ ବିବାହ ହେବ ବା ମୈତ୍ରୀ ସ୍ଥାପନ ହେବ। ମୈତ୍ରୀ ଚ ଚ ଶବ୍ଦରେ ଆଉ ସମ୍ବନ୍ଧ, ଯିଏ ଯେଉଁଭଳି ଭାବରେ ସମ୍ବନ୍ଧ ସ୍ଥାପନ କରିବେ ସେ ଏଇଭଳି ଭାବରେ ଦେଖିକି ସମ୍ବନ୍ଧ ସ୍ଥାପନ କରିବେ। ନୋତ୍ତମା ଧମୟ କ୍ୱଚିତ୍, ଉତ୍ତମ ବ୍ୟକ୍ତି ଏବଂ ଅଧମ ବ୍ୟକ୍ତି ଭିତରେ ଏଭଳି ଭାବରେ ମୈତ୍ରୀ ସ୍ଥାପନ ହୋଇପାରିବ ନାହିଁ। ଏହାର ଅନେକ ଅର୍ଥ ରହିଛି, ଆମେ ସେସବୁ ବିଷୟରେ ଏତେ ଆଲୋଚନା କରିବା ନାହିଁ, କିନ୍ତୁ ଭଗବାନ କହିବାର ଉଦ୍ଦେଶ୍ୟ ତୁମେ ବହୁତ ଉନ୍ନତ ସ୍ତରର, ମୁଁ ବହୁତ ନୀଚ ସ୍ତରର, ଭଗବାନ କହିବାର ଉଦ୍ଦେଶ୍ୟ ଥିଲା ଏଇଟା। ସିଏ ହେଉଛନ୍ତି ରାଜକନ୍ୟା ଆଉ ଇଏ ହେଉଛନ୍ତି ଗୋଟେ ଗୋପାଳ ବାଳକ, ରାଜା ମଧ୍ୟ ନୁହନ୍ତି ଇଏ। ତେଣୁ ଇଏ ତାଙ୍କ ସହିତ ସମାନ କ'ଣ ହୋଇପାରିବେ, ଯେଉଁ ବିବାହ କଲେ ତାଙ୍କ ସହିତ ବିବାହ କଲେ ଏଇଟା କ'ଣ ଠିକ୍ ହେଲା, ଏଇଭଳି ଭାବରେ କହିବାର ଉଦ୍ଦେଶ୍ୟ ଥିଲା। ତେଣୁ ଏ ଆର ଉତ୍ତର ବର୍ତ୍ତମାନ ଏଇ ଶ୍ଳୋକରେ କହୁଛନ୍ତି, ସେ କହୁଛନ୍ତି ତ୍ୱଙ୍ଗ୍ବୈ ସମସ୍ତ ପୁରୁଷାର୍ଥମୟ ଫଳାତ୍ମା। ଭଗବାନଙ୍କ ସହିତ କିଏ ସମାନ ହୋଇପାରିବ, ଭଗବାନଙ୍କ ସହିତ ଭଗବାନ ସେ ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ତାଙ୍କଠାରୁ ସବୁ ଯିଏ ଯାହା କିଛି ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି ବା ଯିଏ କୂଳ ଉନ୍ନତ କୂଳରେ ଜାତ ହୋଇଛନ୍ତି ବା ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି ବା ଜ୍ଞାନ ପ୍ରାପ୍ତ ହୋଇଛନ୍ତି ବା ସୌନ୍ଦର୍ଯ୍ୟ ପ୍ରାପ୍ତ ଏଇସବୁ କିଛି ଭଗବାନ ତାଙ୍କଠାରୁ ସେ ପ୍ରାପ୍ତ ହୋଇଛନ୍ତି, ତାଙ୍କ ନିଜର କିଛି ସ୍ୱତନ୍ତ୍ରତା ନାହିଁ, ସବୁକିଛି ଭଗବାନ ପ୍ରଦତ୍ତ କରିଛନ୍ତି, ପ୍ରଦାନ କରିଛନ୍ତି, ଏବଂ କି ଶରୀର ମଧ୍ୟ ଭଗବାନଙ୍କର। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ସେ କଥା କହିଲେ, କ୍ଷେତ୍ରଜ୍ଞ ଚାପି ମାଙ୍ଗ ବିଧି ସର୍ବକ୍ଷେତ୍ରେଷୁ ଭାରତ। ଇଏ ଶରୀର ମଧ୍ୟ କ୍ଷେତ୍ରଜ୍ଞ, ଏ ଶରୀରକୁ ଆମେ ଜାଣୁଛେ ଏବଂ ଭଗବାନ ମଧ୍ୟ ଜାଣନ୍ତି। ଆମେ ଜାଣିବା ଆଉ ଭଗବାନ ଜାଣିବା ଭିତରେ ତଫାତ୍ ହେଉଛି କ'ଣ ନା, ଆମେ ଆମ ଶରୀର ଭିତରେ କହିପାରିବା, ଅନ୍ୟ ଶରୀରମାନଙ୍କ ବିଷୟରେ କହିପାରିବା ନାହିଁ, କିନ୍ତୁ ଭଗବାନ ସବୁ ଶରୀରରେ ରହୁଛନ୍ତି କ୍ଷେତ୍ରଜ୍ଞ ହିସାବରେ, ସେ ସବୁ ଶରୀର ବିଷୟରେ କହିପାରିବେ ଭଗବାନ। ସେଥିପାଇଁ ଭଗବାନ କହିଲେ, ବେଦାହମ ସମତି ତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ଅତୀତ ଜାଣନ୍ତି, ବର୍ତ୍ତମାନ ଜାଣନ୍ତି, ଭବିଷ୍ୟତ ଜାଣନ୍ତି, ସବୁ ଜାଣନ୍ତି ସିଏ। ତେଣୁ ଏ ସବୁକିଛି ଯିଏ ଯାହା ପ୍ରାପ୍ତ ହୋଇଛନ୍ତି ସବୁ ଭଗବାନଙ୍କ ଦ୍ୱାରା ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଯେଉଁମାନେ ଗର୍ବିତ ବ୍ୟକ୍ତି, ଅହଂକାର ବିମୁଢ଼ାତ୍ମା, ସେ ଭାବନ୍ତି ମୁଁ ସବୁକିଛି, ଅହଂକାର ବିମୁଢ଼ାତ୍ମା କର୍ତ୍ତାହମ ଇତି ମାନ୍ୟତେ, ଭଗବତ ଗୀତାରେ ଭଗବାନ କହିଲେ 13 ଅଧ୍ୟାୟରେ, 13 ନା କେଉଁ ଅଧ୍ୟାୟରେ, ଅହଂକାର ବିମୁଢ଼ାତ୍ମା କର୍ତ୍ତାହମ ଇତି ମାନ୍ୟତେ, ତୃତୀୟ ବୋଧେ, ତୃତୀୟ ଅଧ୍ୟାୟରେ, ପ୍ରକୃତି କ୍ରିୟମାଣାନି ଗୁଣୀ କର୍ମାଣି ସର୍ବଶଃ ଅହଂକାର ବିମୁଢ଼ାତ୍ମା କର୍ତ୍ତାହମ ଇତି ମାନ୍ୟତେ। ପ୍ରକୃତି ତିନି ଗୁଣ ଦ୍ୱାରା ସବୁ କାର୍ଯ୍ୟ ହେଉଛି, ଏ ପ୍ରକୃତି ମଧ୍ୟ ଭଗବାନଙ୍କର ବହିରଙ୍ଗା ପ୍ରକୃତି, ବହିରଙ୍ଗା ଶକ୍ତି, ସବୁକିଛି ଭଗବାନଙ୍କର, ଭଗବାନ ଛାଡ଼ିଦେଲେ ଆଉ କିଛି ନାହିଁ। ପ୍ରତ୍ୟର୍ଥଂ ଯତ୍ ପ୍ରତ୍ୟେତନ ପ୍ରତ୍ୟେତ ଚାତ୍ମିନୀ ତତ୍ ବିଦ୍ୟା ଆତ୍ମନ ମାୟଂ ଯଥା ଭାଷ ଯଥାତ୍ମ। ଭାଗବତମର ଯେଉଁ ଚତୁଶ୍ରୀ ଭାଗବତମରେ ସେଇଟା କହୁଛନ୍ତି ଭଗବାନ ବ୍ରହ୍ମାଙ୍କୁ, ଭଗବାନ ଛାଡ଼ିଦେଲେ ଆଉ ସବୁ ଯାହା ରହିଛି ସେସବୁ ମାୟା, ଏ ଭୌତିକ ଜଗତରେ ସବୁକିଛି ପ୍ରକୃତରେ ଭଗବାନ, ସବୁଠାରେ ଭଗବାନ ଅଛନ୍ତି, କିନ୍ତୁ ଆମେ ଦେଖିପାରୁନେ, ଆମେ ମାୟାକୁ ଦେଖୁଛେ, ମାୟାର ଆବରଣରେ ଆମେ ରହିଛେ, ସତ୍ୱ ରଜତମ ତିନି ଗୁଣର ଆବରଣରେ ଆମେ ରହିଛେ, ଆମେ ଭଗବାନ ଦେଖିପାରୁନାହିଁ। ତେଣୁ ଯେଉଁଠି ଆମେ ଭଗବାନ ଦେଖିପାରୁନେ ସେଠି ମାୟାକୁ ଦେଖୁଛେ, ଋତୁର୍ଥଂ ଯତ୍ ପ୍ରତ୍ୟେତ ନ ତତ୍ୟେତ ଯତ୍, ଭଗବାନ ଦେଖିପାରୁନାହିଁ, ଭଗବାନ ସେ ମାୟାର ଅଭ୍ୟନ୍ତରରେ ଭଗବାନ ରହିଛନ୍ତି। କିନ୍ତୁ ଯେଉଁମାନେ ମାୟାଗ୍ରସ୍ତ ଜୀବ ସେମାନେ ବୁଝିପାରୁନାହାନ୍ତି ଭଗବାନଙ୍କୁ, ସବୁକିଛି ଭଗବାନଙ୍କର। ତେଣୁ ତ୍ୱଂ ବୈ ସମସ୍ତ ପୁରୁଷାର୍ଥମୟ ଫଳାତ୍ମା, ପୁରୁଷାର୍ଥ ଆମର ଯେଉଁ ପୁରୁଷାର୍ଥ ରହିଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ମନୁଷ୍ୟ କ'ଣ ନରାଣାଂ ନୃଷୁ ନୃଷୁ ନରାଣାଂ, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ଯେଉଁ କ'ଣ ପୁରୁଷାର୍ଥ, ମୁଁ ହେଉଛି ସିଏ। ତେଣୁ ଏଇ ଯେଉଁ ଆମର ଆମେ ଯେଉଁ ଧର୍ମ ଅର୍ଥ କାମ ମୋକ୍ଷ ଚାରି ପୁରୁଷାର୍ଥ ରହିଛି, ଚାରି ପୁରୁଷାର୍ଥ ରହିଛି, କିଏ କେତିକି ଧର୍ମ କରୁଛନ୍ତି, କିଏ କେତିକି ଅର୍ଥ ପ୍ରାପ୍ତ ହେଉଛନ୍ତି, କିଏ କେତିକି କାମନା ପୂରଣ କରିପାରୁଛନ୍ତି, ଏବଂ କିଏ ମଧ୍ୟ ମୋକ୍ଷ ପ୍ରାପ୍ତ ହେଉଛନ୍ତି, ଏ ଚାରି ପୁରୁଷାର୍ଥ। ଏ ପୁରୁଷାର୍ଥ ଯେଉଁ ଚାରି ପୁରୁଷାର୍ଥ ରହିଛନ୍ତି, ଇଏ ଏ ଭଗବାନ ପ୍ରଦାନ କରୁଛନ୍ତି, ଆମ ନିଜ ଇଚ୍ଛାରେ କିଛି କରିପାରିବା ନାହିଁ, ଭଗବାନ ନ ଚାହିଁଲେ କିଛି ହେଇପାରିବ ନାହିଁ, ଏମିତିକି ଘାସ ପତ୍ରଟି ମଧ୍ୟ ହଲିପାରିବ ନାହିଁ, ଭଗବାନ ଅନୁମତି ଦେବାରୁ ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି ଉପଦେଷ୍ଟା ଅନୁମନ୍ତା ଚ, ମୁଁ ହେଉଛି ଅନୁମତି ପ୍ରଦାନକାରୀ, ଏବଂ ସେ ସବୁ କିଛି ସାକ୍ଷୀ ସିଏ। ଯଦି ଭଗବାନ ଅନୁମତି ନ ଦେବେ କିଛି ହେଇପାରିବ ନାହିଁ। ପ୍ରହ୍ଲାଦ ମହାରାଜ ମଧ୍ୟ ସେ କଥା କହିଲେ ଭାଗବତଙ୍କ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଭଗବାନ ନୃସିଂହଦେବଙ୍କର ସ୍ତୁତିରେ ସେ ବହୁତ ସୁନ୍ଦର ଶ୍ଳୋକଟି କହିଛନ୍ତି, କହୁଛନ୍ତି ବାଳସ୍ୟ ନେଶରଣଂ ପିତରୌ ନୃସିଂହ ନାର୍ଥସ୍ୟ ଚାଗତମ ଉଦନ୍ନତି ମଜତ ନୌ ତପ୍ତସ୍ୟ ତତ୍ ପ୍ରତିବିଧି ଇହାନ୍ତ ଚେଷ୍ଟା ତାବତ୍ ବିଭୋ ତନୁଭୂତାଂ ତଦୁପେକ୍ଷିତ ନା। ଭଗବାନ ଯଦି ଉପେକ୍ଷା କରିଦେବେ କେହି କିଛି କରିପାରିବେ ନାହିଁ। ବାଳସ୍ୟ ନେଶରଣଂ, ପିତାମାନେ ପିତାମାତାମାନେ ଭାବୁଛନ୍ତି ମୁଁ ଆମର ପିଲାମାନଙ୍କୁ ଆମେ ଶରଣ ଦେଉଛୁ, କ'ଣ ଶରଣ ଦେଇପାରିବେ, ଭଗବାନ ଯଦି ଉପେକ୍ଷା କରିଦେବେ ତାହେଲେ ସେମାନେ କିଛି କରିପାରିବେ ନାହିଁ। ବାଳସ୍ୟ କେଉଁ ପିତାମାତା ଚାହୁଁନାହାନ୍ତି ତାଙ୍କର ପୁତ୍ର ମୃତ୍ୟୁବରଣ କରୁ, ବହୁତ ପ୍ରକାର ଚେଷ୍ଟା କରୁଛନ୍ତି, ବହୁତ ଐଶ୍ୱର୍ଯ୍ୟ ଔଷଧ ଇତ୍ୟାଦି ଡାକ୍ତରମାନଙ୍କ ପାଖକୁ ଦେଖି ସବୁ ପ୍ରକାର ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କର ପୁତ୍ର ମୃତ୍ୟୁବରଣ କରୁଛି, ଭଗବାନ ନ ଚାହିଁଲେ ସେ ଜୀବନ ପ୍ରାପ୍ତ ହୋଇପାରିବ ନାହିଁ, ପିତାମାତାମାନେ ରକ୍ଷା କରିପାରିବେ ନାହିଁ। ବାଳସ୍ୟ ଶରଣ ପିତରୁ ନୃସିଂହ ନାର୍ତ୍ତସ୍ୟ ଚାଗତମ ଉଦନ୍ନତି ମଜତ ନଉ, ଆର୍ତ୍ତସ୍ୟ ଚାଗତମ ଯେଉଁମାନେ ରୋଗୀ ରହିଛନ୍ତି ଔଷଧ ଭଲ କରିପାରିବ ନାହିଁ, ଆମେ ଦେଖୁଛେ ଏ ଯେଉଁ କରୋନାରେ ବହୁତ ଲୋକ ମୃତ୍ୟୁବରଣ କଲେ, ଔଷଧ ଭଲ କରିପାରିଲା ନାହିଁ, ଏବଂ କେତେଜଣ ମଧ୍ୟ ଭଲ ହୋଇଗଲେ, ତାହେଲେ ସେଇ ଔଷଧରେ ଜଣେ ଭଲ ହେଲା, ଜଣେ ଭଲ ହେଇପାରିଲେ ହେଲା ହେଲାନି, କାହିଁ କାରଣ କ'ଣ? ହଁ, ପ୍ରହ୍ଲାଦ ମହାରାଜ ମଧ୍ୟ ଜଣେ ମହାଜନ, ସେ ଛୋଟ ପିଲା 5 ବର୍ଷର ବାଳକ ଥିଲେ, ହଁ, କିନ୍ତୁ ତଥାପି ସେ ଜଣେ ମହାଜନ। ମହାଜନ ହେବା ପାଇଁ ଯେ ବହୁତ ବର୍ଷ ପରେ ଜଣେ ମହାଜନ ହୋଇପାରିବ ତା ନୁହଁ, ଜଣେ ଛୋଟ ପିଲା ମଧ୍ୟ ମହାଜନ ହୋଇପାରିବ, ଯେମିତି ପ୍ରହ୍ଲାଦ ମହାରାଜ ଏ 5 ବର୍ଷର ବାଳକ ସେ ଜଣେ ମହାଜନରେ ପରିଣତ ହୋଇଯାଇଛନ୍ତି। ଭଗବାନ ଭକ୍ତ ହେଲେ ସବୁକିଛି ହୋଇପାରିବ, ଏ ମାତୃଗର୍ଭରେ ମଧ୍ୟ ଜଣେ ଭକ୍ତ ହୋଇପାରିବ, ଭଗବାନ ଭକ୍ତିରେ କୌଣସି ହେତୁ ନାହିଁ। ସେ ଛୋଟ ପିଲା ମାଆଙ୍କ ଗର୍ଭରେ ରହିଛି, ସେ ଭକ୍ତି କରିପାରୁ ନା? ପ୍ରହ୍ଲାଦ ମହାରାଜ ମାଆଙ୍କ ଗର୍ଭରେ ଥିଲାବେଳେ ଭକ୍ତି ସେ କରୁଥିଲେ, ଆଚରଣ କରୁଥିଲେ, ଏଇଭଳି ଭାବେ ପରୀକ୍ଷିତ ମହାରାଜ ମଧ୍ୟ। ତେଣୁ ପ୍ରହ୍ଲାଦ ମହାରାଜକୁ ତାକୁ ନାର୍ଥସ୍ୟ ଚାଗଦମ ପୂଦନ୍ନତି ମର୍ଯ୍ୟତ ନଉ, ହଁ, ଅର୍ଥସ୍ୟ ଆର୍ଥ ଯେଉଁମାନେ ଦୁଃଖୀ ବା ବିଶେଷ ଭାବରେ ରୋଗୀମାନେ, ଏ ରୋଗ ଔଷଧ ଭଲ କରିପାରିବ, ଅଗଦମ ଔଷଧ ଭଲ କରିପାରିବ ନାହିଁ, ଏବଂ ଉଦନ୍ନତି ମର୍ଯ୍ୟତ ନଉ, ହଁ, ସମୁଦ୍ରରେ ବା ପାଣି ଜଳରେ ନଦୀରେ ବା ଏସବୁ ଯେଉଁ ଡଙ୍ଗାଟା ବୁଡ଼ିଯାଉଛି ସିଏ କାହାକୁ ରକ୍ଷା କରିପାରିବ ନାହିଁ। ଟାଇଟାନିକ୍ ବୁଡ଼ିଗଲା, ସିଏ କ'ଣ ରକ୍ଷା କରିପାରିଲା କାହାକୁ? କେତେ ପ୍ରକାର ଆଡ଼ଭାଣ୍ଟେଜ୍ ହେଇଥିଲା, କେହି ମରିବେ ନାହିଁ, ଏ ଟାଇଟାନିକ୍ କିଛି ହେବ ନାହିଁ, ଏଭଳି ଭାବରେ, କିନ୍ତୁ ଟାଇଟାନିକ୍ ବୁଡ଼ିଗଲେ ଆର ବହୁତ ଲୋକ ମୃତ୍ୟୁବରଣ କଲେ, ବହୁତ କ'ଣ ଯେଉଁ ବହୁତ ଧନୀ ବ୍ୟକ୍ତି ଇତ୍ୟାଦି ବହୁତ VIP ସବୁ ଯାଇଥିଲେ ସେଥିରେ, କାରଣ ଟାଇଟାନିକ୍ ଏଭଳି ଭାବରେ ଆଡ଼ଭର୍ଟାଇଜମେଣ୍ଟ ହେଉଥିଲା, ଇଏ ଏଭଳି ଭାବରେ ନିର୍ମିତ ହେଇଛି ଯେ କିଛି ଅସୁବିଧା ହେବ ନାହିଁ ଏହାର, କିନ୍ତୁ ସେ ବୁଡ଼ିଗଲା ଟାଇଟାନିକ୍। ତେଣୁ ଏହିଭଳି ଭାବରେ ପ୍ରହ୍ଲାଦ ମହାରାଜ କଥା ମିଥ୍ୟା ହେବ ନାହିଁ, ତେଣୁ ମହାଜନ ସେ ଉଦନ୍ନତି ମଧ୍ୟ ତପ୍ତସ୍ୟ ତତ୍ପ ଦିବିଧୀର୍ଯ୍ୟ ଚେଷ୍ଟା, ଯେଉଁମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟରେ ତପ୍ତ ହୋଇକି ରହିଛନ୍ତି, ବିଭିନ୍ନ ପ୍ରକାର ତାହାପରେ ଦଗ୍ଧୀଭୂତ ହେଉଛନ୍ତି, ବହୁତ ପ୍ରକାର ଚେଷ୍ଟା କରାଯାଉ ତାଙ୍କୁ ସେଥିରୁ ଉଦ୍ଧାର କରିବା ପାଇଁ, କିନ୍ତୁ ହେଇପାରିବ ନାହିଁ। ତଦୁପେକ୍ଷିତ ନା ଭଗବାନ ଯଦି ଉପେକ୍ଷା କରିଦେବେ ତାଙ୍କୁ କେହି ରକ୍ଷା କରିପାରିବେ ନାହିଁ। ସେଥିପାଇଁ ଆମର ଓଡ଼ିଆରେ ଗୋଟେ କଥା ଅଛି, ରକ୍ଷେ ହରି ମାରେ କିଏ, ମାରେ ହରି ରକ୍ଷେ କିଏ, ଭଗବାନ ଯାକୁ ରକ୍ଷା କରିପାରିବେ ତା କିଏ ମାରିବ, ଏବଂ ଭଗବାନ ଯାକୁ ମାରିବା ପାଇଁ ଚାହିଁବେ ତ କିଏ ରକ୍ଷା କରିପାରିବ, ଏଥିରେ ମଧ୍ୟ ବହୁତ କଥା ସବୁ ରହିଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେ ପୁରୁଷାର୍ଥ, ଆମେ ଯିଏ ଧନ ଯେତେ କ'ଣ ଧର୍ମ ଅର୍ଥ କାମ ମୋକ୍ଷ ଏସବୁ ଯେଉଁ ପ୍ରାପ୍ତ ହେଉଛନ୍ତି ଏ ଭଗବାନ ପ୍ରଦାନ କରୁଛନ୍ତି, ଏବଂ ଭଗବାନ କେଉଁଠୁ ଆଣିଲେ କାହାଠୁ ଆଣିକିରି ଏସବୁ ଦେଉଛନ୍ତି ତା ନୁହଁ, ସ୍ୱାଭାବିକ ଭଗବାନଙ୍କ ଏସବୁ ଯେଉଁ ଶକ୍ତି ବା ଗୁଣ ସବୁ ରହିଛି ସ୍ୱାଭାବିକ ମନକୁ ମନ ତାଙ୍କ ପାଖରେ ଅଛି, ଆଉ କାହା ପାଖରେ ସ୍ୱାଭାବିକ ନୁହଁ। ଜଣଙ୍କଠାରୁ ପ୍ରାପ୍ତ ହେଲେ ସେ ସବୁ ସେଇଟା ଅଧିକାରୀ ହେଉଛି, ହଁ, ମନକୁ ମନ ଜଣେ ଅଧିକାରୀ, ଜଣେ ଜନ୍ମ ହେଉଛି ସେ ପୂର୍ବ କର୍ମଫଳ ଅନୁସାରେ ତା'ର ସବୁ ଭୋଗ କରୁଛି, ହଁ, କିନ୍ତୁ ଭଗବାନ ଯେଉଁ କ'ଣ ପୂର୍ବ କର୍ମଫଳ ଅନୁସାରେ ଏଇଟା ପାଉଛନ୍ତି ଭଗବାନ ସେ ସ୍ୱାଭାବିକ, ହଁ, ବର୍ଣ୍ଣନା କରାଯିବ ଉପନିଷତ ସୁଧାନା କୋଉଥିରେ ଯେ କ'ଣ ନିତ୍ୟ ନିତ୍ୟା ନାମ ଚେତନ ଚେତନ ନାମ ଏକ ବହୁ ନାମ ଯେଉଁ ବିଧାତି କାମ ନା ଏଇଟା ନୁହଁ, ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ପରାସ ଶକ୍ତି ବିବିଧେ ସୁଏତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ପରାଶ୍ରିୟ କହିଲେ ଭଗବାନ ହେଉଛନ୍ତି ପର ଅନ୍ତିମ ତତ୍ଵ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଆଉ ଉର୍ଦ୍ଧ୍ୱ କଥା କ'ଣ କହିବା, ପରାସ ଶକ୍ତି ତାଙ୍କର ଏଭଳି ଶକ୍ତି ରହିଛି ବିବିଧ ହେବ, ଅନେକ ଶକ୍ତି ରହିଛି ଭଗବାନଙ୍କର, ଆମେ ଚିନ୍ତା କରିପାରିବା ନାହିଁ। ଯାହାଙ୍କର ପ୍ରଭାବ ରହେ ଏ ସୂର୍ଯ୍ୟ ଆଲୋକ ପ୍ରଦାନ କରୁଛନ୍ତି, ହଁ, ସୃଷ୍ଟିର ଆରମ୍ଭରୁ ସୂର୍ଯ୍ୟ ଆଲୋକ ପ୍ରଦାନ କରୁଛନ୍ତି, ସୃଷ୍ଟି ଶେଷ ପର୍ଯ୍ୟନ୍ତ ପ୍ରଦାନ କରିବେ, ତାଙ୍କର ଯେଉଁ ତେଜ ରହିଛି ଶେଷ ହେବ ନାହିଁ, ହଁ, ସେଥିପାଇଁ ଭଗବାନଙ୍କୁ କୁହାଯାଏ ପୂର୍ଣ୍ଣ, ହଁ, ପୂର୍ଣ୍ଣରୁ ପୂର୍ଣ୍ଣ ଆସିଲେ ମଧ୍ୟ ସେ ଅପୂର୍ଣ୍ଣ ହୋଇଯିବେ ନାହିଁ, ସେ ପୂର୍ଣ୍ଣ ହୋଇକି ରହିବେ, ଏହିଭଳି ତାଙ୍କର ପରାସ ଶକ୍ତି ବିବିଧେଇ ବସୁ ଏତେ ଅନେକ ଶକ୍ତି ରହିଛି ତାଙ୍କର, ଆମେ ଚିନ୍ତା କରିପାରିବା ନାହିଁ ଏତେ ଶକ୍ତି ତାଙ୍କର ରହିଛି, ଏବଂ ଏସବୁ ସ୍ୱାଭାବିକ ଏ ଯେଉଁ ଶକ୍ତି ପ୍ରାପ୍ତ ହେଲେ ଇଏ କାହାଠୁ ଯାଇକରି ଚେଷ୍ଟା କରିକି ଆଣିଲେ ତା ନୁହଁ, ସେ ସ୍ୱାଭାବିକ ତାଙ୍କ ପାଖରେ ରହିଛି, ସେଇଟା ସ୍ୱାଭାବିକ ଜ୍ଞାନ ତାଙ୍କର ବଳ ତାଙ୍କର କ୍ରିୟା ଏସବୁ ସ୍ୱାଭାବିକ, ଇଏ ହେଉଛନ୍ତି ଭଗବାନ, କି ସମାନ ହେଇପାରିବ ଭଗବାନଙ୍କ ସହିତ। ତ୍ୱଙ୍ଗୀ ସମସ୍ତ ପୁରୁଷାର୍ଥମୟ ଫଳାତ୍ମା, ଯାହା ଯିଏ ଯେଉଁ ଫଳ ପ୍ରାପ୍ତ ହେଉଛନ୍ତି, ଯିଏ ଧର୍ମ ଯେଉଁ କାର୍ଯ୍ୟ କରୁଛି, ଧର୍ମର ଫଳ ଯେଉଁ ପ୍ରଦାନ କରୁଛନ୍ତି, ସେଇ ଭଗବାନ ଦେଉଛନ୍ତି, ହଁ, ଯିଏ ଅର୍ଥ ପ୍ରାପ୍ତ ହେଉଛନ୍ତି ସେ ଭଗବାନ ଦେଉଛନ୍ତି, ସବୁ ଫଳାତ୍ମା ସିଏ ଫଳ ପ୍ରଦାନ କରୁଛନ୍ତି, ଯିଏ ଯାହା ପ୍ରାପ୍ତ ହେଉଛନ୍ତି ସବୁ ଭଗବାନ ଦେଉଛନ୍ତି। କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତି, ଯେଉଁମାନେ ଏ ମାୟା ଭିତରେ ରହିଛନ୍ତି, ସେମାନେ ଭାବୁଛନ୍ତି ଆମେ ଏଇଟା ପ୍ରାପ୍ତ ହେଲୁ, ଆମେ ଏଇଟା କଲୁ, ଆମର ଏଇଟା ଅହଙ୍ଗମେଦି, ଏ ମାୟାରେ ସେମାନେ ରହିଛନ୍ତି। କିନ୍ତୁ ପ୍ରକୃତରେ ଭଗବାନ ଦେଉଛନ୍ତି, ଭଗବାନ ମଧ୍ୟ ଚିନ୍ତା କରୁନାହାନ୍ତି ଯେ ମୋର କ'ଣ ଭଜନ କରିବ ବା ମୋତେ ଗ୍ରହଣ କରିବ ନା କରିବ ନାହିଁ, ଚିନ୍ତା କରିକି ତାକୁ ଦେବା ତାହା ନୁହଁ। ଯେ ଭଗବାନ ଭଜନ କରନ୍ତୁ ବା ଭଜନ ନ କରନ୍ତୁ, ସମସ୍ତଙ୍କୁ ଭଗବାନ ପ୍ରଦାନ, ସମସ୍ତେ ଭଗବାନଙ୍କର ଅଂଶ, ସମସ୍ତେ ଭଗବାନଙ୍କ ପ୍ରିୟ, ସମସ୍ତଙ୍କ ପାଇଁ ଭଗବାନ ବ୍ୟବସ୍ଥା କରୁଛନ୍ତି। ସୂର୍ଯ୍ୟ କିରଣ ଦେଉଛନ୍ତି, ସୂର୍ଯ୍ୟ କହୁନାହାନ୍ତି ଏମାନେ ଅଧାର୍ମିକ ବ୍ୟକ୍ତିମାନେ ମୋର କିରଣ ପାଇପାରିବେ ନାହିଁ, ସମସ୍ତଙ୍କୁ ଦେଉଛନ୍ତି। ବର୍ଷା ଯେଉଁ ହେଉଛି ସେ କହୁନାହାନ୍ତି ଯେଉଁମାନେ ଅଧର୍ମରେ ରହିଛନ୍ତି ସେମାନେ ବୃଷ୍ଟି ପ୍ରାପ୍ତ ହୋଇପାରିବେ ନାହିଁ ଇନ୍ଦ୍ର। ଏଇଭଳି ଭଗବାନ ସମସ୍ତଙ୍କ ପାଇଁ ସମାନ ବ୍ୟବସ୍ଥା କରୁଛନ୍ତି। କିନ୍ତୁ କିଏ କେତିକି ଭଗବାନଙ୍କ କୃପା ପ୍ରାପ୍ତ ହେଉଛି ସେଇଟା ନିଜ ଉପରେ ନିର୍ଭର କରେ। ଏଇଟାକୁ ଭାଗବତ ସପ୍ତମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ନାରଦ ମୁନି କହିଛନ୍ତି, ନାରଦ ମୁନି କହିଛନ୍ତି ସୂର୍ଯ୍ୟ ସମସ୍ତଙ୍କ ପାଇଁ ଆଲୋକ ପ୍ରଦାନ କରୁଛନ୍ତି, କିନ୍ତୁ ଯିଏ ଘର ଭିତରେ କବାଟ ଝରକା ବନ୍ଦ କରି ରହିବ ସେ ଅନ୍ଧକାର ରହିବ, ସେ ଆଲୋକ ପାଇପାରିବ ନାହିଁ, ସେଇଟା ତାଙ୍କର ଦୋଷ, ସୂର୍ଯ୍ୟଙ୍କର ଦୋଷ ନାହିଁ। ଭଗବାନ ସେଇଭଳି ଭାବରେ କ'ଣ ଯେଉଁ ରହିଛି ତରୁ, କଳ୍ପତରୁ ସହିତ ତୁଳନା କରାଯାଇଛି ଭଗବାନଙ୍କୁ, ଏମିତିକି ଯେ ସେ କଳ୍ପବୃକ୍ଷକୁ କାଟିବା ପାଇଁ ଆସୁଛି ତାହାର ମଧ୍ୟ କାମନାକୁ ସେ ପୂରଣ କରୁଛନ୍ତି କଳ୍ପତରୁ। କିନ୍ତୁ ଜଣେ ଯଦି କଳ୍ପତରୁ ପାଖକୁ ନ ଯିବ, କଳ୍ପତରୁ ତାର କାମନା କ'ଣ ପୂରଣ କରିପାରିବ? ତେଣୁ ଭଗବାନ ସେଇଭଳି ଭାବରେ ଯିଏ ଭଗବାନ ବିରୁଦ୍ଧରେ କହୁଛନ୍ତି କଥା କହିବା ଯେଉଁ ଶକ୍ତି ଦେଇଛନ୍ତି, ଜୁହା ଦେଇଛନ୍ତି, ସେ ଭଗବାନ ଦେଇଛନ୍ତି। ଭଗବାନ ଚାହିଁଥିଲେ ଯେ ହଉ କାଟିଦେବେ ବା ଜୁହା କଥା କହିପାରିବ ନାହିଁ, ଏସବୁ ପାରାଲିସିସ୍ ହେଇଯିବ, କଥା କହିପାରିବ ନାହିଁ, କିନ୍ତୁ ତଥାପି ଭଗବାନ ତାଙ୍କୁ ସୁଯୋଗ ପ୍ରଦାନ କରୁଛନ୍ତି। ସେ ଭଗବାନ ବିରୁଦ୍ଧରେ ଭୂତ ସ୍ୱରରେ ଘୋଷଣା କରୁଛନ୍ତି, ଭଗବାନ ନାହାନ୍ତି, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଯେଉଁ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, କ'ଣ ନମାଙ୍ଗ ଦୁଷ୍କୃତି ଦୁଷ୍କୃତି ବ୍ୟକ୍ତିମାନେ, ସେମାନେ ଭଗବାନ ଗ୍ରହଣ କରୁନାହାନ୍ତି, ଏବଂ ତାଙ୍କର ପ୍ରଭାବରେ ଆସିକି ମଧ୍ୟ ବହୁତ ବ୍ୟକ୍ତି ତାଙ୍କ ଦ୍ୱାରା ପ୍ରଭାବିତ ହୋଇଯାଉଛନ୍ତି, ଭଗବାନ ନାହାନ୍ତି। ଏଇଭଳି ଭାବେ ତେଣୁ ଏଇ ଅସତ୍ ସଙ୍ଗ, ଏମାନେ ସବୁ ଅସତ୍ ଅସତ୍ ବ୍ୟକ୍ତି, ଅସତ୍ ସଙ୍ଗରେ ଆସିକରି ସେମାନେ ମଧ୍ୟ ଭଗବାନ ନାହାନ୍ତି ବୋଲି କନ୍କ୍ଲୁଜନ୍ ଦେଉଛନ୍ତି। କିନ୍ତୁ ଭଗବାନଙ୍କର ଏ କ'ଣ ଉଦାରତା ଯେ ଭଗବାନ ବିରୁଦ୍ଧରେ କହିଲେ ମଧ୍ୟ ଭଗବାନ ତାକୁ ସେ ଶକ୍ତି ଦେଉଛନ୍ତି, ଜିହ୍ୱା ଦେଉଛନ୍ତି, ତାକୁ ବୁଦ୍ଧି ଦେଉଛନ୍ତି, ଏଇଭଳି ଭାବରେ ସେ ଭଗବାନ ବିରୁଦ୍ଧରେ କହୁଛି, କଥା ସେ କହିପାରୁଛି। ଭଗବାନ ଚାହିଁଲେ କଥାକୁ ବନ୍ଦ କରିଦେବେ, ସେ କଥା କହିପାରିବ ନାହିଁ, କିନ୍ତୁ ଭଗବାନ ସେସବୁ କରୁନାହାନ୍ତି। ଇଏ ଭଗବାନଙ୍କ ଉଦାରତା, କେଉଁ ଅନାଦିକାଳରୁ ଜୀବଙ୍କର ହୃଦୟରେ ସେ ରହିଛନ୍ତି, କେଉଁ ଅନାଦିକାଳରୁ ରହିଛନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ ଭଗବାନଙ୍କର ଇଏ ହେଉଛି ଧୈର୍ଯ୍ୟ। ଦେଖନ୍ତୁ ତ ଭଗବାନ ଧୈର୍ଯ୍ୟ, କେଉଁ ଅନାଦିକାଳରୁ ପ୍ରତି ଜୀବ ପାଖ ହୃଦୟରେ ଭଗବାନ ରହିଛନ୍ତି ତାକୁ ଉଦ୍ଧାର କରିବା ପାଇଁ, ଜ୍ଞାନ ଦେଉଛନ୍ତି, କିନ୍ତୁ ଆମେ ସେ ଗ୍ରହଣ କରୁନାହିଁ, ଅନେକ ଜନ୍ମ ଆମର ବିତି ଯାଇଛି। ଭଗବାନ ଚାହାନ୍ତି ଆମେ ଭଗବାନଙ୍କ ଶରଣରେ ଯିବା, ସେଥିପାଇଁ ଭଗବତ ଗୀତାର ଜ୍ଞାନ ଦେଲେ, ଭାଗବତର ଜ୍ଞାନ ଦେଲେ ଆମେ ଭଗବାନଙ୍କ ଶରଣରେ ଯାଇକରି ଏ ଭୌତିକ ଜଗତରୁ ଉଦ୍ଧାର ପାଇ ଭଗବତ ଧାମକୁ ଯିବା ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯେଉଁମାନେ କ'ଣ ଯେଉଁମାନଙ୍କର ଦୁଷ୍କୃତି ନ, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଚାରି ପ୍ରକାର ଦୁଷ୍କୃତି ବ୍ୟକ୍ତି ଅଛନ୍ତି, ସେମାନେ ଭଗବାନ ଶରଣରେ ଯାଆନ୍ତି ନାହିଁ, ଭଗବାନ ଜାଣିପାରନ୍ତି ନାହିଁ। ଭଗବାନ ଯଦିଓ ସବୁକିଛି ସେମାନେ କହନ୍ତି, ଭଗବାନ କେଉଁଠି ନାହାନ୍ତି, ଭଗବାନ କିଏ, ମୁଁ ହେଉଛି ଭଗବାନ, ଯଦି କିଏ ଭଗବାନ ଅଛନ୍ତି ସେ ହେଉଛି ମୁଁ, ସେ ହେଉଛି ଅସୁର, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। କ'ଣ ଷୋହଳ ଅଧ୍ୟାୟରେ ଭଗବାନ ଯେଉଁ କହିଲେ, ହଁ ଭଗବାନ ଯେଉଁ କହିଲେ ଷୋହଳ ଅଧ୍ୟାୟରେ କ'ଣ, ଈଶ୍ୱର ହମ୍ ହମ୍ ଭୋଗୀ ସିଦ୍ଧ ହମ୍ ବଳବାନ ସୁଖୀ, ମୁଁ ହେଉଛି ଈଶ୍ୱର, ଆଉ କିଏ ଈଶ୍ୱର ନାହାନ୍ତି। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ସେମାନଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ବିଷୟରେ କହିଲେ, ଅସତ୍ୟଂ ଅପ୍ରତିଷ୍ଠଂ ତେ ଜଗତ ଆହୁର ଅନିଶ୍ୱରମ୍, ଏ ଭୌତିକ ଜଗତ ଅସତ୍ୟ, ଅନିଶ୍ୱର, ଏଥିରେ କୌଣସି ଈଶ୍ୱର ନାହାନ୍ତି। ଅସତ୍ୟଂ ଅପ୍ରତିଷ୍ଠଂ ତେ, ଏଥିରେ କୌଣସି ସତ୍ୟତା ନାହିଁ, ଜଗତ ଆହୁର ଅନିଶ୍ୱରମ୍, ଏଥିରେ କୌଣସି ଈଶ୍ୱର ନାହାନ୍ତି, ଏ ମନକୁ ମନ ସବୁ ହେଉଛି,
କାମ ଭାବରେ ଏସବୁ ହେଉଛି। ଏହିଭଳି ଭାବରେ ସେମାନେ ଜ୍ଞାନ ଦିଅନ୍ତି ବୈଜ୍ଞାନିକମାନେ ମଧ୍ୟ ସେହିଭଳି ଭାବରେ, ବୈଜ୍ଞାନିକମାନେ ମଧ୍ୟ ସେହି ଅସୁର ସଫଳ ବ୍ୟକ୍ତିମାନେ ଅଧିକାଂଶ ଅଧିକାଂଶ ଭଗବାନ ଗ୍ରହଣ କରନ୍ତି ନାହିଁ ବୈଜ୍ଞାନିକମାନେ। ଆମର ଗୁରୁଦେବ ଏକ୍ସେପ୍ସନ୍, ଏବଂ ଗୁରୁଦେବଙ୍କ ସଂସ୍ପର୍ଶରେ ଆସିକି ଅନ୍ୟ ବୈଜ୍ଞାନିକମାନେ ବର୍ତ୍ତମାନ ଗ୍ରହଣ କରୁଛନ୍ତି, ଭଗବାନଙ୍କ ଅସ୍ତିତ୍ୱକୁ ଗ୍ରହଣ କରିବା ପାଇଁ ସେମାନେ ଆରମ୍ଭ କଲେଣି। ବିପ୍ଳବ ବିପ୍ଳବ ଆସିଛି ବୈଜ୍ଞାନିକ ମହଲରେ। ବୈଜ୍ଞାନିକମାନେ ଆତ୍ମା ପରମାତ୍ମା ଏସବୁ କଥାକୁ କହୁଥିଲେ ଇମାଜିନେସନ୍, ଏଇଟା ମାଇଥୋଲୋଜି, କିନ୍ତୁ ଗୁରୁଦେବଙ୍କ ସଂସ୍ପର୍ଶରେ ଆସିକରି ସିଏ ତାଙ୍କୁ ବୁଝେଇଲେ, ବୈଜ୍ଞାନିକ ଭିତରେ ବୁଝେଇଲେ, ବୁଝିକରି ଆଜି ସେମାନେ ମଧ୍ୟ ଆସ୍ତେ ଆସ୍ତେ ଗ୍ରହଣ କରୁଛନ୍ତି। କେତେଜଣ ବୈଜ୍ଞାନିକ ଅଛନ୍ତି ସେମାନେ ମଧ୍ୟ ଗ୍ରହଣ କରୁଛନ୍ତି, ଭଗବାନଙ୍କୁ ଗ୍ରହଣ କରୁଛନ୍ତି, ଯେମିତି ନ୍ୟୁଟନ୍ ଇତ୍ୟାଦି, ଏମାନେ ସବୁ ଭଗବାନ ଗ୍ରହଣ କରିଛନ୍ତି, କିନ୍ତୁ ଯେହେତୁ ସେମାନେ ପ୍ରୁଫ୍ କରିପାରୁନାହାନ୍ତି ତେଣୁ ସେଇଟାକୁ ସେମାନେ ସ୍ଥାପନ କରିପାରୁନାହାନ୍ତି। କିନ୍ତୁ ବୈଜ୍ଞାନିକମାନେ ମଧ୍ୟ ଆସ୍ତେ ଆସ୍ତେ ଏଇ ସତ୍ସଙ୍ଗର ପ୍ରଭାବରେ ଭଗବାନଙ୍କୁ ବୁଝିବା ପାଇଁ ଆରମ୍ଭ କରୁଛନ୍ତି। ବୈଜ୍ଞାନିକମାନଙ୍କର କର୍ତ୍ତବ୍ୟ ହେଉଛି ସେମାନେ ତାଙ୍କର ବିଜ୍ଞାନ ଦ୍ୱାରା ଭଗବାନଙ୍କୁ ସ୍ଥାପିତ କରିବେ, କିନ୍ତୁ ସେମାନେ ସ୍ଥାପିତ କରିପାରିନାହାନ୍ତି ଆଜି ପର୍ଯ୍ୟନ୍ତ, ଏବଂ କୋଟି କୋଟି ବର୍ଷ ପରେ ମଧ୍ୟ କରିପାରିବେ ନାହିଁ। କାରଣ ଭଗବାନଙ୍କୁ ସ୍ଥାପନ କରିବାର ଯେଉଁ ଉପାୟ ରହିଛି ସେ ଉପାୟଟା ସେମାନେ ଜାଣିନାହାନ୍ତି। ସେ ଯେଉଁ ସେଇଟା ହେଉଛି କ'ଣ, ଇଏ ଗୋଟେ ଦୁଇଟି ପ୍ରୋସେସ୍ ରହିଛି ସତ୍ୟକୁ ଜାଣିବା ପାଇଁ, ଦୁଇଟି ପ୍ରୋସେସ୍ ରହିଛି, ଗୋଟେ ହେଉଛି କ'ଣ ଆସେଣ୍ଡିଂ ପ୍ରୋସେସ୍, ଗୋଟେ ହେଉଛି ଡିସେଣ୍ଡିଂ ପ୍ରୋସେସ୍। ବୈଜ୍ଞାନିକମାନେ ଯେଉଁ ପନ୍ଥାକୁ ଗ୍ରହଣ କରିଛନ୍ତି ସେ ଆସେଣ୍ଡିଂ ପ୍ରୋସେସ୍, ଯେମିତି ଉଦାହରଣ ଦିଆଯାଏ ପ୍ରଭୁପାଦ ମହାରାଜ ଦେଇଛନ୍ତି, ଆମର ପିତା କିଏ, ଆମର ପିତା କିଏ ଜାଣିବା ପାଇଁ ହେଲେ ଡିସେଣ୍ଡିଂ ପ୍ରୋସେସ୍ରେ ଆମେ ଜାଣିବା, ଅବତରଣ ପ୍ରୋସେସ୍ ପନ୍ଥାରେ ଜାଣିବା, କ'ଣ ନା ମା କହିବେ ତୁମର ଇଏ ହେଉଛନ୍ତି ପିତା, ତେଣୁ ଆମେ ବହୁତ ସହଜରେ ଜାଣିଯିବା। କିନ୍ତୁ କ'ଣ ଆରୋହ ପ୍ରୋସେସ୍ରେ ଯଦି ଜାଣିବା, ଆସେଣ୍ଡିଂ ପ୍ରୋସେସ୍ ଯଦି ଜାଣିବା ପାଇଁ ଚେଷ୍ଟା କରିବା, ଏ ଯେଉଁ ବୈଜ୍ଞାନିକମାନେ ବାହାର କରିଛନ୍ତି ଜିନ୍ ଟେଷ୍ଟ କରି ଜାଣିବା, ଜିନ୍ ଟେଷ୍ଟ କରୁଥା, କୋଟି କୋଟି ଲୋକଙ୍କର ଜିନ୍ ଟେଷ୍ଟ କର, ତୁମ ଜୀବନ ଚାଲିଯିବ, ତୁମେ କ'ଣ ଜାଣିବ ଭଗବାନଙ୍କୁ। ତେଣୁ ସେହିଭଳି ଭାବେ ବ୍ରହ୍ମା ମଧ୍ୟ ସେ କଥା କହୁଛନ୍ତି, ସେମାନେ ବୈଜ୍ଞାନିକମାନେ କେବେ ହେଲେ ଭଗବାନଙ୍କୁ ଜାଣିପାରିବେ ନାହିଁ, ତାଙ୍କର ଯେଉଁ ଆସେଣ୍ଡିଂ ପ୍ରୋସେସ୍ ରହିଛି। ତେଣୁ ବୈଜ୍ଞାନିକମାନଙ୍କୁ ମଧ୍ୟ ଜାଣିବା ପାଇଁ ହେଲେ ତାର ଉପାୟ ହେଉଛି ଡିସେଣ୍ଡିଂ ପ୍ରୋସେସ୍ରେ ଗ୍ରହଣ କରିବେ। ଏଇ ସବୁଠାରୁ ଶ୍ରେଷ୍ଠ ବୈଜ୍ଞାନିକ ହେଉଛନ୍ତି ଭଗବାନ, ସେ ସବୁ ଜ୍ଞାନ ଦେଇଛନ୍ତି ବ୍ରହ୍ମାକୁ ମଧ୍ୟ, ବ୍ରହ୍ମା ମଧ୍ୟ ଶ୍ରେଷ୍ଠ ବୈଜ୍ଞାନିକ। ଏଭଳି ବିଜ୍ଞାନ ରହିଛି ତାଙ୍କ ପାଖରେ, ଏଭଳି ଟେକ୍ନୋଲୋଜି ରହିଛି, ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଟେକ୍ନୋଲୋଜି ମାନେ ସେଇଟାକୁ ଜାଣିପାରୁନାହାନ୍ତି, କେମିତି ରକ୍ତ ତିଆରି ହେଉଛି, କେମିତି କିଡ଼ନୀ ତିଆରି ହେଉଛି, କେମିତି ଲିଭର ତିଆରି ହେଉଛି, ଏସବୁ ଜାଣିପାରୁନାହାନ୍ତି। ଏମିତିକି ଶରୀରର ଅଙ୍ଗମାନେ ମଧ୍ୟ କେମିତି ତିଆରି ହେଉଛି ଜାଣିପାରୁନାହାନ୍ତି। ଆମର ଗୋଡ଼ରେ ଯଦି କଟିଗଲା, ଗୋଟେ ଆର୍ଟିଫିସିଆଲ ଲିମ୍ ଲଗାଉଛନ୍ତି, ସେ କ'ଣ ଅରିଜିନାଲ ଭଳି କାମ କରିବ, କରିପାରିବନି, ସେ ଟେକ୍ନୋଲୋଜି ପାଇନାହାନ୍ତି। ଭବିଷ୍ୟତରେ ହୁଏତ ପାଇପାରନ୍ତି, ଭବିଷ୍ୟତରେ ହୁଏତ ପାଇପାରନ୍ତି, କିନ୍ତୁ ଭଗବାନଙ୍କୁ ଜାଣିପାରିବେ ନାହିଁ। ଏହିସବୁ କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇଟାକୁ ଗ୍ରହଣ କରି ପ୍ରକୃତରେ କ'ଣ କାରଣ କ'ଣ, ଏ ହେଉଛି ବ୍ରହ୍ମ ଜିଜ୍ଞାସା, ଏଇଠୁ ମାନବ ଜନ୍ମ ଆରମ୍ଭ ହେବ। ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରୁଛି, ବୁଝିବାକୁ ପଡ଼ିବ, ତା'ର ମାନବ ଜନ୍ମ ଆରମ୍ଭ ହେଲା। ଏହିଭଳି ଭାବରେ ଜିଜ୍ଞାସା କରି କରି ଯେତେବେଳେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଯିବେ, ସେତେବେଳେ ସେ ଜାଣିବେ ସବୁକିଛିର ମୂଳରେ ଭଗବାନ ଅଛନ୍ତି, ଆମେ ଦେଖିପାରୁନାହିଁ, ସବୁଠେ ଭଗବାନ ରହିଛନ୍ତି। କୁନ୍ତୀ ଦେବୀ ସେ କଥା କହୁଛନ୍ତି ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ, କହିଲେ ଯେ ମାୟା ଜବନିକା ଛନ୍ନମ ଅଜ୍ଞା ଦୁଃଖଜମ ଅଭ୍ୟମ ନ ଲକ୍ଷ୍ୟ ସେ ମୂଢ଼ ଦୃଶା ନଟୁ ନାଟ୍ୟ ଧର ଯଥା। ଭଗବାନ ସବୁଠାରେ ଅଛନ୍ତି, କିନ୍ତୁ ସେ ଦେଖିପାରୁନାହାନ୍ତି। କିଭଳି ଭାବରେ ଦେଖିପାରୁନାହାନ୍ତି ନା, ମାୟା ଜବନିକା ଛନ୍ନମ, ମାୟା ରୂପକ ଯେଉଁ ସତ୍ୟ ରଜତମ ଗୁଣର ଯେଉଁ ପର୍ଦ୍ଦା ପଡ଼ୁଛି, ଏଥିରେ ସେ ଭଗବାନ ଦେଖିପାରୁନାହାନ୍ତି। ମାୟା ଜବନିକା ଛନ୍ନମ ଅଜ୍ଞ ଅଧ୍ୟକ୍ଷତମ ଅବ୍ୟମ, ଭଗବାନ ହେଉଛନ୍ତି ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ, ଅଧ୍ୟକ୍ଷତ ସିଏ ହେଉଛନ୍ତି ଅବ୍ୟୟ। ତେଣୁ ଆମେ ଭଗବାନଙ୍କୁ ଆମ ନିଜ ଇନ୍ଦ୍ରିୟମାନଙ୍କ ଦ୍ୱାରା ବୁଝିପାରିବା ନାହିଁ, କାରଣ ଭଗବାନ ତାଙ୍କର ଯୋଗମାୟା ଦ୍ୱାରା ଆବୃତ ହୋଇକି ରହିଛନ୍ତି। ଅଧ୍ୟକ୍ଷ ମଧ୍ୟ ନ ଲକ୍ଷ୍ୟ ସେ ମୂଢ଼ ଦୃଶା, ମୂର୍ଖ ବ୍ୟକ୍ତିମାନେ ଭଗବାନଙ୍କୁ ଦେଖିପାରନ୍ତି ନାହିଁ। ନଟୋ ନାଟ୍ୟ ଧର ଯଥା, ଯେଭଳି ଭାବରେ ନାଟକରେ ସେ ପିଲାର ପିତା ରାଜା ରୋଲ୍ କଲେ ମଧ୍ୟ ସେ ଜାଣିପାରୁନାହିଁ ଇଏ ତାର ପିତା ବୋଲି, କିନ୍ତୁ ସେ ତାର ପିତା। ବା ନାଟକରେ ଯେଉଁ ବିଭିନ୍ନ ପ୍ରକାର ନୃତ୍ୟ ଇତ୍ୟାଦି ପରିବେଷଣ ହେଉଛି, ତାର ଯେଉଁ ବିଭିନ୍ନ ଷ୍ଟାଇଲ ତାର ରହିଛି, ସେ ତାର ଭାଷା ସମସ୍ତେ ବୁଝିପାରିବେ ନାହିଁ। ଯେଉଁମାନେ ସେ ନୃତ୍ୟ ବିଷୟରେ ନୃତ୍ୟ କଳା ବିଷୟରେ ଜାଣିଛନ୍ତି ସେମାନେ ବୁଝିପାରିବେ, ଅନ୍ୟମାନେ ବୁଝିପାରିବେ ନାହିଁ। ସେ ନୃତ୍ୟରେ ମଧ୍ୟ ବହୁତ ବିଜ୍ଞାନ ରହିଛି, ସେମାନେ ସବୁ ଯେଉଁ ଛନ୍ଦ ତାଳ ଲୟ ସବୁ ରହିଛି, ତା ଦେହରେ ବହୁତ ପ୍ରକାର କଥା ସେ ପ୍ରକାଶ କରୁଛନ୍ତି, ସମସ୍ତେ ବୁଝିପାରିବେ ନାହିଁ। ସେଇଭଳି ଭାବରେ ଭଗବାନଙ୍କୁ ସମସ୍ତେ ବୁଝିପାରିବେ ନାହିଁ, କିନ୍ତୁ ଭଗବାନଙ୍କୁ ନ ବୁଝିଲେ ମଧ୍ୟ ଭଗବାନ କହୁନାହାନ୍ତି ନା ଇଏ ମୋତେ ବୁଝୁନାହିଁ ମୁଁ କାହିଁକି ତାକୁ ଦେବି। ଇଏ ଭଗବାନ ଭଗବାନଙ୍କର ଏଭଳି କରୁଣା ରହିଛି, କରୁଣାର ସାଗର, ସିଏ କରୁଣାର ସାଗର। ଆମେ ସବୁ ସବୁଦିନ ସକାଳୁ ସେ ପାଠ କରୁଛେ, ସଂସାର ଦାବା ନଳଲିଢ ଲୋକ ପ୍ରାଣାୟ କାରୁଣ୍ୟ ଘନ ଘନାନ୍ତମ ପ୍ରାପ୍ତସ୍ୟ କଲ୍ୟାଣ ଗୁଣାନବସ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। କଲ୍ୟାଣ ଗୁଣାନବ, କଲ୍ୟାଣ ବା କରୁଣାରେ ସାଗର ସିଏ, ଅର୍ଣ୍ଣବ ସାଗର ସିଏ, ଏଭଳି କରୁଣା ପ୍ରକାଶ କରୁଛନ୍ତି। କିନ୍ତୁ ଆମେ କେତେ କ'ଣ କୃତଜ୍ଞ ବ୍ୟକ୍ତି, ଭଗବାନ ସବୁ ପ୍ରଦାନ କରୁଛନ୍ତି, ଆମେ କିନ୍ତୁ କହୁଛେ ବହୁତ ଉଚ୍ଚସ୍ତରରେ, ଏବଂ ଆମକୁ ମଧ୍ୟ ବହୁତ ଲୋକ ପ୍ରଶଂସା କରୁଛନ୍ତି, ବହୁତ ଲୋକ ସମର୍ଥନ କରୁଛନ୍ତି, ବହୁତ ଲୋକ ଆମର ଯଶ ଗାନ କରୁଛନ୍ତି। କ'ଣ ଆମର ଯଶ ନା ଆମେ କହୁଛେ ଭଗବାନ ନାହାନ୍ତି, ଏଭଳି ଏଭଳି ସବୁ ରହିଛନ୍ତି। ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଯଦି ମନେକର ଆମର ଏଇ ସହରରେ ବୁର୍ଲା ସହରରେ ଯେତେ କୁକୁର ଅଛନ୍ତି ସବୁ ଗୋଟେ ମିଟିଂ କରିବେ ଏବଂ କହିବେ ଏ ବୁର୍ଲା ସହରରେ କେହି ନିୟନ୍ତ୍ରଣକାରୀ ନାହାନ୍ତି, ଇଏ ନଗରପାଳିକା ନାହାନ୍ତି, ଇଏ ମନକୁ ମନ ସବୁ କାର୍ଯ୍ୟ କରୁଛି, ବା ଯେତେ ଇଏ ଅଛନ୍ତି କ'ଣ ଯେଉଁ ଅଛନ୍ତି କ'ଣ ତାଙ୍କୁ କହନ୍ତି ପେଚା, ସେମାନେ ଗୋଟେ ମିଟିଂ କରି କହିବେ ସୂର୍ଯ୍ୟ ନାହାନ୍ତି। ଏଇଭଳି ଭାବରେ କଥା ଭଗବାନ ଯେଉଁ ନାସ୍ତିକ ବ୍ୟକ୍ତିମାନେ ଏଇଭଳି ଭାବରେ ତାଙ୍କର ସବୁ ରହିଛି, ତାହା ପ୍ରଚାର ଚାଲିଛି, ପ୍ରଚାର ଚାଲିଛି ତାଙ୍କର। ନାସ୍ତିକମାନଙ୍କର ଆସ୍ତିକମାନେ ଯେମିତି ଆମେ ଯେମିତି ଭଗବାନ କଥା ପ୍ରଚାର କରୁଛୁ ସେଇଭଳି ଭାବରେ ସେମାନେ ମଧ୍ୟ ପ୍ରଚାର କରୁଛନ୍ତି, ନାସ୍ତିକମାନ ପ୍ରଚାର, ସେ ପ୍ରଚାର ଯେଉଁମାନେ ଶିକାର ହୋଇଯାଉଛନ୍ତି ସେମାନେ କହୁଛନ୍ତି ପ୍ରକୃତରେ ଭଗବାନ ନାହାନ୍ତି, ଏଭଳି ଭାବରେ ବୁଝାଇ ଦେଉଛନ୍ତି, ଏଭଳି ଭାବେ ବୁଝାଇ ଦେଉଛନ୍ତି। ଚକ୍ର ଲଜିକାଲି ବୁଝାଇ ଦେଉଛନ୍ତି ଭଗବାନ ନାହାନ୍ତି, ଇଏ ଭଗବାନ କି ମନକୁ ମନ ହେଉଛି ପ୍ରକୃତି କରୁଛି ସବୁ, ଏଭଳି ଭାବରେ କଥା। ତେଣୁ ଭଗବାନ ବୁଝିବା ଏତେ ସହଜ ବ୍ୟକ୍ତି ନୁହଁ, ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି ବା ଭଗବାନ ବୁଝିଛନ୍ତି ବା ଭଗବାନ କଥା ଶୁଣୁଛନ୍ତି ବା ଭଗବାନଙ୍କ କଥା କୀର୍ତ୍ତନ କରୁଛନ୍ତି, କେତେ ଭାଗ୍ୟ ତାଙ୍କର, କେତେ ବଡ଼ ଭାଗ୍ୟ। ଏଭଳି ଭାବରେ ଯେମିତି ଆମେ କୁହାଯାଇଛି ଆମେ ସାଗର ଭିତରେ ପଡ଼ିଯାଇଛେ, ସାଗର ଭିତରେ ଅପାର ଜଳ ରାଶି ରହିଛି, ଉଭୁଟୁକୁ ହେଉଛେ, ସେଥିରୁ ଉଦ୍ଧାର ପାଇବାର ବାଟ ପାଇବୁନାହିଁ, କିନ୍ତୁ ତା ଦେହରେ ପୁଣି ରହିଛନ୍ତି ମଗର ଇତ୍ୟାଦି ରହିଛନ୍ତି, ତା ଆ ଗୋଟେରେ ପଡ଼ିଗଲେ ଆମେ ଗଲେ ସରିଲା, ଆମର ଜୀବନ ଚାଲିଗଲା। ସେଇଭଳି ଭାବରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଏଇଭଳି ଭାବରେ ଏ ଭବସାଗରରେ ଉଭୁଟୁକୁ ରହୁଛେ। ଏ ମଗରମାନେ ହେଉଛନ୍ତି ଏଇ ନାସ୍ତିକ ବ୍ୟକ୍ତିମାନେ, ଯେଉଁମାନେ ବହୁତ ଘୋଷଣା କରୁଛନ୍ତି ଭଗବାନ ନାହାନ୍ତି ବୋଲି, ତାଙ୍କର ବହି ସବୁ ରହିଛି, ବହୁ ପ୍ରଚାର କରୁଛନ୍ତି ଏ ଭଗବାନ ଯେଉଁ କହିଛନ୍ତି ଭଗବତ ଗୀତାକୁ ଇଏ କରିକିରି, ସେ ଭଗବାନଙ୍କୁ କ'ଣ ତାଙ୍କର କ'ଣ ଘୋଷଣା କରୁଛନ୍ତି, ଇଏ ପ୍ରକୃତ ଭଗବାନ ନୁହନ୍ତି, ଭଗବାନ କେହି ନୁହନ୍ତି, ଇଏ ଭଗବାନ ପ୍ରକୃତ ଭଗବାନ ନୁହନ୍ତି, ତାଙ୍କର କୌଣସି ଇଏ ନାହିଁ, ବାସ ବିଚାର ସବୁ ରହିଛି, ଏସବୁ ଇଏ ଏଭଳି ଭାବରେ ତାଙ୍କର ବହି ସବୁ ବାହାରିଛି, ବହୁତ ବହି ସବୁ ରହିଛି, ମୁଁ ଗୋଟେ ବହି ଦେଖୁଥିଲି ସେଇଭଳି ଭାବରେ, ଏଭଳି ସବୁ ତାଙ୍କ ପ୍ରଚାର କଥା ଚାଲିଛି। ତେଣୁ ତାଙ୍କ ହାବୁଡ଼ରୁ ଯେଉଁମାନେ ପଡ଼ିଗଲେ କ'ଣ ତାଙ୍କର ଅବସ୍ଥା ହେବ, ତେଣୁ ଏଥିରୁ ଯେଉଁମାନେ ଉଦ୍ଧାର ପାଇଛନ୍ତି ସେମାନେ ବହୁତ ବଡ଼ ଭାଗ୍ୟ। ଚୈତନ୍ୟ ଚରିତ ଆମର ସେଇଟା କୁହାଗଲା, ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ବ୍ରହ୍ମାଣ୍ଡରେ ଭ୍ରମଣ କରି ଚାଲୁଛନ୍ତି, କେତେବେଳେ ଆମେ ବ୍ରହ୍ମା ଥିଲେ ମୋତେ କହିହେବ ନାହିଁ, କେତେବେଳେ ନରକରେ ଘାଣ୍ଟି ହେଉଥିଲେ, ଏଇଭଳି ଭାବରେ ଅନାଦି କାଳରୁ ରହିଛେ ଆମେ। ତେଣୁ ଯେଉଁମାନେ ପ୍ରକୃତରେ ଭାଗ୍ୟବାନ ଜୀବ ସେମାନେ ଏହି ଭଗବାନ କୃପା ପ୍ରାପ୍ତ ହେବେ। ହତଭାଗା ମାନେ ଭଗବାନ କୃପା ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ, ହତଭାଗା ସେମାନେ। ଆମର ଶ୍ରୀଶ୍ରୀମନ୍ତ ଗୌରଗୋବିନ୍ଦ ସ୍ୱାମୀ ମହାରାଜ ଗୋଟେ କଥା କୁହନ୍ତି ହତଭାଗ୍ୟମାନଙ୍କ ବିଷୟରେ। ଗୋଟେ ଥରେ ଘଟଣା କ'ଣ ହେଇଛି, ଗୋଟେ ଦରିଦ୍ର ବ୍ୟକ୍ତି ସେ ଆସୁଛି, ସେ ବୋଧେ ଶିବଜୀଙ୍କର ଭକ୍ତ ଥିବ କି କ'ଣ ଏମିତି, ତେଣୁ ଶିବ ପାର୍ବତୀ ଯାଉଛନ୍ତି। ପାର୍ବତୀ ଦେଖିଲେ ମା ପୁତ୍ରର ଦୁଃଖ ସହିପାରିବ ନାହିଁ, ଇଏ ଦରିଦ୍ର ବ୍ୟକ୍ତି ଏଭଳି ଭାବରେ ଦୁଃଖ କଷ୍ଟ ରହିଛି, ତେଣୁ ମା କହିଲେ, ପାର୍ବତୀ ମା କହିଲେ ତାଙ୍କ ସ୍ୱାମୀଙ୍କୁ କହିଲେ, ଶିବଜୀଙ୍କୁ କହିଲେ, ଇଏ ତୁମର ଭକ୍ତ, ତାଙ୍କୁ କିଛି ଧନ ପ୍ରଦାନ କର। ତେଣୁ ସିଏ କହୁଛନ୍ତି, ଶିବଜୀ କହୁଛନ୍ତି, ଏଇଟା ହତଭାଗାଟା, ଧନ ଦେଲେ ବୋଧେ ସେ ନେବ ନାହିଁ, ନା ତଥାପି ଆପଣ ଦିଅନ୍ତୁ, ଧନ ଦେଲେ କାହିଁ ନେବନି, ଏଇଭଳି ଭାବରେ କହିଲେ। ତେଣୁ ଭଗବାନ କ'ଣ କଲେ, ଶିବଜୀ ବହୁତ ମୂଲ୍ୟବାନ ସବୁ ଧନରତ୍ନକୁ ସବୁ କ'ଣ କରି ଗୋଟେ କପଡ଼ାରେ ବାନ୍ଧିକି ତା ପାଖରେ ପକାଇଦେଲେ, ତା ସାମ୍ନାରେ ପକାଇଦେଲେ। କିନ୍ତୁ ସେ ଯାଉଥିଲା ସେଠି ଚିନ୍ତା କଲା, ଯଦି ମୁଁ ଅନ୍ଧ ହେଇଥାନ୍ତି କେମିତି ଚାଲିଥାନ୍ତି, କହିକିରି ଆଖି ବୁଝିକିରି ସେ ଯେଉଁ ଅମୂଲ୍ୟ ପଦାର୍ଥ ସବୁ ଆସିଲା ତାକୁ ଡେଇଁକି ପଳାଇଗଲା। ଭଗବାନ ମା ଶିବଜୀ କହିଲେ, ଦେଖ କେମିତି ହତବାଗା ସିଏ, ଏଇଭଳି ଭାବରେ ଉଦାହରଣ ରହିଛନ୍ତି। ତେଣୁ ଭୌତିକ ଜଗତରେ ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି ସେମାନଙ୍କ ବିଷୟରେ ରୁକ୍ମିଣୀ ଦେବୀ ଲାଷ୍ଟକୁ କହୁଛନ୍ତି, ସେ କଥାଟି କହୁଛନ୍ତି, ପୁଂସ ସ୍ତ୍ରୀ ଚରତୈ ହୋ ସୁଖ ଦୁଃଖ ଦୁଃଖ ନ ସୁଖ ଦୁଃଖୀ ନ, ସୁଖରୁ କେମିତି ସୁଖ ପ୍ରାପ୍ତ ହେବେ, ଦୁଃଖରୁ କେମିତି ଉଦ୍ଧାର ପାଇବେ, କେମିତି ସବୁବେଳେ ସୁଖ ପ୍ରାପ୍ତ ହେବେ, ସେଇଥିପାଇଁ ତାଙ୍କର ଚାଲିଛି ପ୍ଲାନିଂ, ଚାଲିଛି ପ୍ରୋଜେକ୍ଟ, ଚାଲିଛି। ଇଦମ୍ ଅଧ୍ୟାୟ ମାୟାଲବ୍ଧ ଇଦମ୍ ପ୍ରାପ୍ତେ ମନୋତ୍ତମ ଇଦମ୍ ଅସ୍ତି ଦମ ପିମେ ଭବିଷ୍ୟତି ପୁନର୍ଧନମ। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର ଏଇଭଳି ଭାବେ ପ୍ରୋଜେକ୍ଟ ଚାଲିଛି, ପ୍ଲାନ୍ ପ୍ରୋଜେକ୍ଟ ଚାଲିଛି। ଇଦମ୍ ଅସ୍ତି କ'ଣ ଇଦମ୍ କ'ଣ କହିଲି, ଏଇଟା ମୁଁ ପ୍ରାପ୍ତ ହେଇଛି, ଅଧ କ'ଣ ଇଦମ୍ କ'ଣ ଇଦମ୍ ନା ନା ଯେଉଁ ଷୋହଳ ଦେହରେ ମନେ ନ ପଡ଼ିଲା ମାନେ ବଡ଼ ଅସୁବିଧା। ଇଦମ୍ ଅସ୍ତି ମେ ଇଦମ୍ କ'ଣ ଯେଉଁ କହିଲେ ଯେ ଇଦମ୍ ମଧ୍ୟ ମାୟାଲବ୍ଧ, ଏତିକି ଟଙ୍କା ବା ଏତିକି ଜିନିଷ ଧନ ଏତିକି ଜମି ବାଡ଼ି ଇତ୍ୟାଦି ମୁଁ ପାଇଲି, ଇଦମ୍ ଅସ୍ତି ମୁଁ ପାଇଲି, ଏବଂ ପୁଣି ଭବିଷ୍ୟତରେ ଏହା ପାଇବି। ଭବିଷ୍ୟତ ପୁନର୍ଧନ, ପୁଣି ଭବିଷ୍ୟତରେ ଏତିକି ଧନ ପାଇବି, ଏତିକି ଏମିତି ପାଇବି, ଏଠି କ'ଣ ଯେଉଁ କ'ଣ ତାକୁ ସବୁ ସେୟାରରେ ସବୁ ଇଏ କରୁଛନ୍ତି, ସେୟାରରେ ଡିଭେଞ୍ଚର ଇତ୍ୟାଦି ସବୁ ରହିଛି, ସେ ଏତିକି ଟଙ୍କା ପାଇବି। ଏଦମସ୍ତମେ ଭବିଷ୍ୟତ ପୁନର୍ଧନ, ଅସୌମୟ ହାତ ଶତ୍ରୁ, ଇଏ ମୋର ଶତ୍ରୁ, ମୋର ଧନ ପ୍ରାପ୍ତିରେ ବାଧା ଦେଉଛି, ତାକୁ ମୁଁ ହତ୍ୟା କରିଛି, ଆଉ ଅନ୍ୟମାନଙ୍କୁ ସବୁ ହତ୍ୟା କରିବି। ଏହିଭଳି ଭାବରେ ତାଙ୍କ ପ୍ଲାନ୍ ପ୍ରୋଜେକ୍ଟ ଚାଲିଛି, ସୁଖ ପ୍ରାପ୍ତ ହେବା ପାଇଁ, ଦୁଃଖରୁ ଉଦ୍ଧାର ପାଇବା ପାଇଁ। ପୁରୁଷ ସ୍ତ୍ରୀ ପୁଂସ ସ୍ତ୍ରୀ ଓ ସ୍ତରତୈ, ପୁରୁଷ ସ୍ତ୍ରୀ ମୃତ୍ୟୁଭାବ, ମୃତ୍ୟୁଭାବରେ ଏହିଭଳି ଭାବରେ ରହିଛନ୍ତି ସେମାନେ, ଏହିଭଳି ଭାବରେ ଚିନ୍ତା କରୁଛନ୍ତି ସୁଖ ପାଇବା, ଏଠି ଦୁଃଖରୁ ମୁକ୍ତ ହେବା, ଏହିଭଳି ଭାବେ ତାଙ୍କ ପ୍ଲାନ୍ ପ୍ରୋଜେକ୍ଟ ଚାଲିଛି। ସେମାନେ ଭଗବାନ ବିଷୟରେ ଚିନ୍ତା କରିପାରୁନାହାନ୍ତି, ଭଗବାନ ଦୁଃଖ ଦେଉଛନ୍ତି। ଭଗବାନଙ୍କର ଦୁଇଟି କାର୍ଯ୍ୟ ରହିଛି, ଯିଏ ଭଗବାନ ଶରଣରେ ଯିବେ ଭଗବାନ ତାଙ୍କୁ ସବୁପ୍ରକାର ବିପଦରୁ ମୁକ୍ତ କରିବେ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ଭଗବାନ ତାଙ୍କୁ ବିଭିନ୍ନ ପ୍ରକାର ଦୁଃଖ ପ୍ରଦାନ କରିବେ, ବିପଦ ପ୍ରଦାନ କରିବେ। ତୃତୀୟ ସ୍କନ୍ଦ 20 ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହୁଛନ୍ତି, ସେ କହୁଛନ୍ତି ଯେ କ'ଣ ସେ ଶ୍ଳୋକ, ତୃତୀୟ ସ୍କନ୍ଦ 20 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି ଯେ ଯେଉଁମାନେ ପ୍ରଭୁ ଯେଉଁମାନେ ଆପଣଙ୍କ ଶରଣରେ ଯାଉଛନ୍ତି ସେମାନେ ସବୁ ବିପଦରୁ ମୁକ୍ତ ହେଉଛନ୍ତି, କିନ୍ତୁ ଯେଉଁମାନେ ଯେଉଁମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି ଆପଣ ତାଙ୍କୁ ବିଭିନ୍ନ ଦୁଃଖ ପ୍ରଦାନ କରନ୍ତି। ଏ ଶ୍ଳୋକଟି ରହିଛି ତୃତୀୟ ସ୍କନ୍ଦ 20 ଅଧ୍ୟାୟରେ ଭଗବାନ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି ସୃଷ୍ଟିରେ ବିଭିନ୍ନ ପ୍ରକାର ବାଧା ଆସୁଛି, ଅସୁରମାନେ ଆସି ତାଙ୍କୁ ଗିଳି ଦେବା ପାଇଁ ବସୁଛନ୍ତି, ବ୍ରହ୍ମାଙ୍କୁ ମଧ୍ୟ ଗିଳି ଦେବା ପାଇଁ ବସୁଛନ୍ତି, ତେଣୁ ସେ ଭଗବାନ ସ୍ତୁତି କରୁଛନ୍ତି। ସେ କହୁଛନ୍ତି ତୃତୀୟ ସ୍କନ୍ଦ 20 ଅଧ୍ୟାୟରେ ତ୍ୱମେକ କିଳ ଲୋକାନାମ କ୍ଲିଷ୍ଟାନାମ କ୍ଲେଶନାଶନ ତ୍ୱମେବ କ୍ଲେଶଦଂ ତେଷାଂ ଅନାଶନ ପଦଂ ତବ। ତୁମେକ କିଳେ ଲୋକାନା ଏ ଭଗବାନ ହିଁ ଆଉ କେହି ନୁହନ୍ତି ଭଗବାନ ଏକ ମାନେ ସେ ହିଁ କରୁଛନ୍ତି ସବୁକିଛି କ୍ଲିଷ୍ଟାନାଂ କ୍ଲେଶନାଶନ ଭଗବାନ ଏକାଧାରରେ କ୍ଲିଷ୍ଟ ବା କଷ୍ଟ ପ୍ରଦାନ କରୁଛନ୍ତି ବା ଦୁଃଖ ପ୍ରଦାନ କରୁଛନ୍ତି ବିପଦ ପ୍ରଦାନ କରୁଛନ୍ତି ଏବଂ ଏକାଧାରରେ ସେସବୁ କ୍ଲେଶନାଶନ ସେସବୁ ଦୂର କରୁଛନ୍ତି ନାଶ କରୁଛନ୍ତି କେଉଁମାନଙ୍କୁ ପ୍ରଦାନ କରୁଛନ୍ତି କେଉଁମାନଙ୍କୁ ଦୁଃଖ ଦୂର କରୁଛନ୍ତି ନା ଯେଉଁମାନେ କ'ଣ ତୁମେକ କିଳ ଲୋକାନାମ କ୍ଲିଷ୍ଟାନାମ କ୍ଲେଶ ତୁମେବ କ୍ଲେଶଦଂ ତେଷାଂ ଭଗବାନ ଏବ ଆଉ କିଏ ନୁହନ୍ତି ଆଉ କିଏ ଦେଉନାହାନ୍ତି କ୍ଲେଶ ଭଗବାନ ଦେଉଛନ୍ତି ସେଇଟା କ'ଣ ହେଲା ଏମିତି ସେ ଟ୍ରକ୍ ଆସି ମାଡ଼ିଗଲା ନା ସେଇଟା ସେ ଗୋଟିଏ କାରଣ କିନ୍ତୁ ପ୍ରକୃତ କାରଣ ହେଉଛି ଭଗବାନ ଚାହାନ୍ତି ସେଥିପାଇଁ ସେ ଟ୍ରକ୍ ମାଡ଼ିଗଲା ତା ଉପରେ ଆକ୍ସିଡେଣ୍ଟ ହୋଇଗଲା ଏଇଟାକୁ କିଏ ବୁଝିପାରିବେ ନାହିଁ ଯେଉଁମାନେ ଅହଙ୍କାର ବ୍ୟକ୍ତି ରହିଛନ୍ତି ସେମାନେ ବୁଝିପାରିବେ ନାହିଁ ଇଏ ଭଗବାନ ହେଉଛନ୍ତି ମୂଳ କାରଣ ସେଇଟା ସେମାନେ ବୁଝିପାରିବେ ନାହିଁ ତେଣୁ ତୁମେବ ଆଚାର୍ଯ୍ୟମାନେ ବା ମହାଜନମାନେ ସେସବୁ ଜାଣନ୍ତି ତୁମେବ କିଳ ଲୋକାନାମ କ୍ଲିଷ୍ଟନାଶନ ତୁମେବ କ୍ଲେଶଦଂ ତେଷାଂ ଅନାଶନ ପଦାନ୍ତବ ଯେଉଁମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି ତାଙ୍କୁ ଆପଣ କଷ୍ଟ ପ୍ରଦାନ କରନ୍ତି ଦୁଃଖ ପ୍ରଦାନ କରନ୍ତି କିନ୍ତୁ ଯେଉଁମାନେ ଆପଣଙ୍କ ଶରଣରେ ଯାଉଛନ୍ତି ଆପଣ ତାଙ୍କ ଦୁଃଖ ଦୂର କରୁଛନ୍ତି ଘର ବନି ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ଉଦ୍ଧରିଲ ଆପଣ ଆହେ ନୀଳ ତେଣୁ ଏହିଭଳି ଭାବରେ ବହୁତ ଇତିହାସ ରହିଛି ମନଗଢ଼ା କଥା ନୁହଁ ଭଗବାନ ଏହିଭଳି ଭାବରେ ଅନେକ ଭକ୍ତଙ୍କର ଦୁଃଖ ଦୂର କରିଛନ୍ତି ତେଣୁ ଇଏ ରହିଛି ଭଗବାନଙ୍କ ଶରଣରେ ଯେଉଁମାନେ ଯାଉନାହାନ୍ତି ଏଠି ରୁକ୍ମିଣୀ ଦେବୀ ଯେଉଁ କହୁଛନ୍ତି ସେ କହୁଛନ୍ତି ତ୍ୱଙ୍ଗବୈ ସମସ୍ତ ପୁରୁଷାର୍ଥମୟ ଫଳାତ୍ମା ଏ ଯେଉଁ ଚାରି ପୁରୁଷାର୍ଥ ଏ ଯେଉଁ ଫଳ ଯେଉଁମାନେ ପ୍ରାପ୍ତ ହେଉଛନ୍ତି ଭଗବାନ ହିଁ ଦେଉଛନ୍ତି ଦେବତାମାନେ ଯେଉଁ ଦେଉଛନ୍ତି ଭଗବାନ ମୂଳ କାରଣ ହେଉଛନ୍ତି ଭଗବାନ ଦେବତାମାନେ ତାଙ୍କର ଶକ୍ତିରେ ଶକ୍ତିପ୍ରାପ୍ତ ହୋଇକରି କିଛି ପ୍ରଦାନ କରୁଛନ୍ତି କିନ୍ତୁ ମୂଳ ହେଉଛନ୍ତି ଭଗବାନ ଯଦ୍ ବାଞ୍ଛୟା ସୁମତୟୋ ବିସୃଜତି କୃଷ୍ଣମ୍ ଯଦ୍ବାଞ୍ଛୟା କହିଲେ ଭଗବାନ ଯେଉଁମାନେ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ଯଦ୍ ବାଞ୍ଛୟା ସେମାନେ ସୁମତୟୋ ଦୁର୍ମତୟ ସୁମତୟ ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି କଳିଯୁଗରେ ଲୋକମାନଙ୍କର ମତି ଅତି ମନ୍ଦ ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ସୌନକାଦି ଋଷିମାନେ ସେ କଥା କହୁଛନ୍ତି ସୌନକ ଋଷିଙ୍କୁ ଏ ଛଅଟି ଯେଉଁ ପ୍ରଶ୍ନ ପଚାରିଛନ୍ତି ସମସ୍ତ ଶାସ୍ତ୍ରର ସାର ଜିନିଷ କୁହନ୍ତୁ ଯଦି କାଳେ ସୁତ ଗୋସ୍ୱାମୀ କହିବେ ମୁଁ ତୁମକୁ ସବୁ ସାର ଶାସ୍ତ୍ର କହିଦେଉଛି ତୁମ ସାର ଜିନିଷଟି ଗ୍ରହଣ କର ସେହି ଭୟରେ ସୌନକ ଋଷି ଏ ଶ୍ଳୋକଟି କହିଛନ୍ତି କଳିକାଳରେ ଲୋକମାନେ ପ୍ରାୟଣ ଆଳପ ଆୟୁଷ ସଭ୍ୟ କଳିକାଳରେ ପ୍ରାୟ ଲୋକମାନଙ୍କର ଆୟୁଷ କମ୍ ଏବଂ ଖାଲି ଯେ ଆୟୁଷ କମ୍ ତା ନୁହଁ ପ୍ରାୟଣ ଆଳପ ଆୟୁଷ ସଭ୍ୟ କଳାବସ୍ମିନୀ ଯୋଗେ ଜେନା ମନ୍ଦା ସେମାନେ ବହୁତ ଆଳସ୍ୟ ପରାୟଣ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ବା ଧର୍ମ ବିଷୟରେ ବହୁତ ଆଳସ୍ୟ ପରାୟଣ ରହିଛନ୍ତି ସେମାନେ ଅନ୍ୟ ସବୁଥିରେ ବହୁତ ଆକ୍ଟିଭ କିନ୍ତୁ ଭଗବାନ ବିଷୟରେ ବହୁତ ଅଳସ୍ୟ ପରାୟଣ ମନ୍ଦ ସୁମନ୍ଦ ମତେୟୁ ତାଙ୍କର ବୁଦ୍ଧି ମଧ୍ୟ ଉନ୍ନତ ନୁହଁ ସୁମନ୍ଦ ମତେୟୁ କିନ୍ତୁ କେତେଜଣ ରହିଛନ୍ତି ସୁମତେୟୁ ଏଠି ସୁମତେୟୁ କୁହାଯାଇଛି ବହୁତ ସୁନ୍ଦର ମତି ତାଙ୍କର ରହିଛି ବା ବୁଦ୍ଧି ରହିଛି କିନ୍ତୁ କଳିଯୁଗରେ ଆହୁରି ଏତେ ଅସୁବିଧା ଅଛି ପରୀକ୍ଷିତ ଏଇ ଯେଉଁ ରହିଛି ଯେଉଁ ଶ୍ଳୋକର ଯେଉଁ ଟୀକାରେ ଆମେ ସବୁ ଜାଣିବା ଯେତେବେଳେ ଜଣେ କଥା କହୁଛନ୍ତି ଯାହାଙ୍କୁ କୁହାଯାଉଛି ସିଏ କ'ଣ ଭାବୁଛନ୍ତି ସେ ଅନୁସାରେ ସେ ମଧ୍ୟ କଥାକୁ କହୁଛନ୍ତି ସେ ଅନୁସାରେ ଭଗବାନ ଅର୍ଜୁନ କ'ଣ ଚିନ୍ତା କରିବେ ସେ ଅନୁସାରେ ସେ ତାଙ୍କର ଶ୍ଳୋକ କଥା କହୁଛନ୍ତି ଗୋଟିଏ ପରେ ଗୋଟିଏ ଶ୍ଳୋକ କହୁଛନ୍ତି ଗୋଟିଏ ଶ୍ଳୋକରେ ଗୋଟିଏ ଧାଡ଼ି ପରେ ଆଉ ଗୋଟିଏ ଧାଡ଼ି ବା ଗୋଟିଏ ପଦ ପରେ ଆଉ ଗୋଟିଏ ପଦ ଯେଉଁ ରହିଛି ଅର୍ଜୁନଙ୍କର କ'ଣ ଚିନ୍ତାଧାରା ରହିଛି ସେ ଅନୁସାରେ ସେ କଥା କୁହାଯାଉଛି ଏଇଟା ଆଚାର୍ଯ୍ୟମାନେ ତାଙ୍କ ଟୀକାରେ କହିଛନ୍ତି ତେଣୁ ଏଠି ସୁମନ୍ଦ ମତେୟ ଯଦି ସୁତ ଗୋସ୍ୱାମୀ କହିବେ କେତେଜଣ ବ୍ୟକ୍ତି ରହିଛନ୍ତି ତାଙ୍କ ସୁମତେୟ ବହୁତ ବୁଦ୍ଧିମାନ ବ୍ୟକ୍ତି ତେଣୁ ଏ କହିଲେ ମନ୍ଦ ଭାଗ୍ୟ ମନ୍ଦ ଭାଗ୍ୟ ରହିଛି କଳିଯୁଗରେ ଆମେ ଦେଖୁଛେ ବର୍ତ୍ତମାନ ଆମର ଏଇ କରୋନା ଯେଉଁ ଆସିଲା ଏ ମନ୍ଦ ଭାଗ୍ୟକୁ ଆମେ ଭଲ ଭାବରେ ବୁଝିପାରିବା। ଏହା ଆମର ଯେଉଁ କଥା ପ୍ରଚାର ଚାଲିଥିଲା ଏ କରୋନା ପାଇଁ ସବୁ ବନ୍ଦ ହୋଇଗଲ। ବର୍ତ୍ତମାନ ଯାହା ହଉ ପୁଣି ଆରମ୍ଭ ହେଇଛି, ପୁଣି ମଧ୍ୟ ତୃତୀୟ ଲହଡ଼ି ଆସୁଛି ବୋଲି କୁହାଯାଉଛି। ମନ୍ଦ ଭାଗ୍ୟ ଏବଂ ଉପଦ୍ରୁତା, କେତେଜଣ ମଧ୍ୟ ରହିଛନ୍ତି ଏହିଭଳି ଭାବରେ ମନ୍ଦ ଭାଗ୍ୟରେ ଉପଦ୍ରୁତ ହୋଇକି ସେମାନେ ଚାହିଁଲେ ମଧ୍ୟ କ'ଣ ପୁଣ୍ୟ କାର୍ଯ୍ୟ କରିପାରୁନାହାନ୍ତି। ଏହିଭଳି ସବୁ ଅସୁବିଧା ରହିଛି। ଏ କହିବାର, ଏ ଶ୍ଳୋକଟି କହିବାର ଉଦ୍ଦେଶ୍ୟ ହେଉଛି ସୌନକ ଋଷିଙ୍କର ଯେ ଆପଣ ସଂକ୍ଷେପରେ କୁହନ୍ତୁ, ସଂକ୍ଷେପରେ କୁହନ୍ତୁ, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ସେତା କଥା କହିଲେ ଶେଷ ହେବ ନାହିଁ। କିନ୍ତୁ ଏଇ 18,000 ଶ୍ଳୋକରେ ଭାଗବତମରେ ସବୁକିଛି ଜ୍ଞାନ ପ୍ରଦାନ କରାଗଲା, ସବୁକିଛି ଜ୍ଞାନ ପ୍ରଦାନ କରାଗଲା। ସେ କ'ଣ ବେଦ କ'ଣ ବେଦ ଇତିହାସାନାଂ ସାରଂ ସାରଂ ସମୁଦ୍ଧତମ, ସର୍ବବେଦ ଇତିହାସାନାଂ ସାରଂ ସାରଂ ସମୃତମ, ସମସ୍ତ ବେଦର ସାର ଜିନିଷଟି କହିଦେଇଛନ୍ତି ଭାଗବତମରେ। ଗରୁଡ଼ ପୁରାଣରେ ଆଉ ଅନ୍ୟ ପୁରାଣମାନଙ୍କରେ ଭାଗବତ ମହାତ୍ମାରେ ସୁବର୍ଣ୍ଣନା କରାଯାଇଛି। ପଦ୍ମ ପୁରାଣ, ସ୍କନ୍ଦ ପୁରାଣ ଏସବୁ ଭାଗବତ ମହାତ୍ମ ସୁବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣରେ ସବୁ ରହିଛି ଭାଗବତ ମହାତ୍ମ, ସାର ଜିନିଷଟାକୁ କୁହାଯାଇଛି। ଲକ୍ଷ ଲକ୍ଷ ଯେଉଁମାନେ କ'ଣ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି, ବେଦ ଭାଗବତ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି, ଭାଗବତ ମହାତ୍ମ୍ୟ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ନାରଦ ମୁନି ଯେତେବେଳେ ଯାଉଛନ୍ତି, ବୁଲୁଛନ୍ତି ସବୁଆଡ଼େ, ତ ସେ ଯାଉଛନ୍ତି କାହିଁକି ନା ଭଗବାନ କଥା ପ୍ରଚାର କରିବା ପାଇଁ, ଯୁବମାନଙ୍କୁ ଉଦ୍ଧାର କରିବା ପାଇଁ, ଯୁବମାନଙ୍କୁ କ'ଣ ଏଇ ଭବସାଗରରୁ ଉଦ୍ଧାର କରିବା ପାଇଁ ନାରଦ ମୁନି ସବୁଆଡ଼େ ଯାଉଛନ୍ତି, ସବୁଆଡ଼େ ଯାଉଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି ବୃନ୍ଦାବନରେ ଆସି ପହଞ୍ଚିଗଲେ ଗୋଟେ ତରୁଣୀ ଯୁବତୀ କ୍ରନ୍ଦନ କରୁଛନ୍ତି, ଶ୍ରୀ ଶ୍ରୀ ସୀତାରାମର ହନୁମାନ ଯେଉଁ କି କ୍ରନ୍ଦନ କରୁଛନ୍ତି। ନାରଦ ମୁନି ପଚାରିଲେ, ଦେବୀ ଆପଣ କିଏ କାହିଁକି କ୍ରନ୍ଦନ କରୁଛନ୍ତି? ତାଙ୍କ ପାଖରେ ଦୁଇଜଣ ବୃଦ୍ଧ ବ୍ୟକ୍ତି ଶୋଇକି ରହିଛନ୍ତି ସେଠି, ଦୁଇଜଣ ବୃଦ୍ଧ ବ୍ୟକ୍ତି। ତେଣୁ ସେ କହିଲେ, ମୁଁ ହେଉଛି ଭକ୍ତି ଦେବୀ, ମୁଁ ହେଉଛି ଭକ୍ତି ଦେବୀ, ଇଏ ଯେଉଁ ଦୁଇଜଣ ବ୍ୟକ୍ତି ଏଠି ରହିଛନ୍ତି ଇଏ ହେଉଛନ୍ତି ମୋର ପୁତ୍ର, ଦୁଇ ପୁତ୍ର। କୁହାଯାଇଛି ଦ୍ରାବିଡ଼ରେ ମୁଁ ଉତ୍ପନ୍ନ ହୋଇଥିଲି, ଭକ୍ତି ଦେବୀ ଦ୍ରାବିଡ଼ ଦେଶରେ ଉତ୍ପନ୍ନ ହୋଇଥିଲେ, କିନ୍ତୁ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଏବଂ କ୍ୱଚିତ୍ କ୍ୱଚିତ୍ ଗୁଜୁରାଟରେ ସେ ବୃଦ୍ଧିପ୍ରାପ୍ତ ହେଉଥିଲେ। ତାପରେ ଆସ୍ତେ ଆସ୍ତେ ଗୁଜୁରାଟ ଇତ୍ୟାଦିକୁ ଆସିଲା ବେଳକୁ ତାଙ୍କର ସବୁ ମାନେ ଯେଉଁ ବୃଦ୍ଧା ହୋଇଗଲେ, ସିଏ ବୃଦ୍ଧା ହୋଇଗଲେ, ଯୁବତୀ ଥିଲେ ବୃଦ୍ଧା ହୋଇଗଲେ, ଏବଂ ତାଙ୍କର ଯେଉଁ ପୁତ୍ର ଥିଲେ ଜ୍ଞାନ ଏବଂ ବୈରାଗ୍ୟ, ଏମାନେ ମଧ୍ୟ ବୃଦ୍ଧା ହୋଇଗଲେ, ବୃଦ୍ଧ ହୋଇଗଲେ। କିନ୍ତୁ ଯେତେବେଳେ ବୃନ୍ଦାବନରେ ପହଞ୍ଚିଗଲି, ମୁଁ ପୁଣି ତରୁଣୀ ମୋର ଶରୀର ପ୍ରାପ୍ତ ହୋଇଗଲି, କିନ୍ତୁ ଏମାନେ ସେ ଶରୀର ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ନାରଦ ମୁନି କହିଲେ, କିଛି ଚିନ୍ତା ନାହିଁ, ମୁଁ ଠିକ୍ କରିଦେବି, କହିକିରି ସବୁ ବେଦ ମହାଭାରତ ଇତ୍ୟାଦି ସବୁ ଇଏ କଲେ, ପାଠ କଲେ, କିନ୍ତୁ ତାଙ୍କର ସେ ଖାଲି କଡ଼ନେ ଉଠେଇଲେ, କିଛି ତାଙ୍କର ଇଏ ହେଲା ନାହିଁ, ତାଙ୍କ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ। ତେଣୁ ସେହି ସମୟରେ ଆକାଶବାଣୀ ହେଲା, ତୁମେ ସତ୍କର୍ମ କର। ସତ୍କର୍ମ କ'ଣ? ନାରଦ ମୁନି ଏ ଭାଗବତ ମହାତ୍ମ୍ୟ ପ୍ରକାଶ କରିବା ପାଇଁ ନାରଦ ମୁନି ଏଭଳି ଭାବରେ ମୋହିତ ହୋଇଥିଲେ, ନହେଲେ ନାରଦ ମୁନି ଯେ ଭାଗବତ ମହାତ୍ମ୍ୟ ଜାଣିନାହାନ୍ତି ତା ନୁହଁ, କିନ୍ତୁ ଭାଗବତ ମହାତ୍ମ୍ୟ ପ୍ରକାଶ କରିବା ପାଇଁ ଏ ଲୀଳାଟି ହୋଇଥିଲା। ତେଣୁ ନାରଦ ମୁନି ଚାରିଆଡ଼ୁ ଖୋଜିଲେ, କେଉଁଠି ଆମେ ଜାଣିବା ସତ୍କର୍ମ କ'ଣ? ଏଇଭଳି ଭାବରେ ଯାଉଥିଲା ବେଳେ ବଦ୍ରୀନାଥରେ ଦେଖା ହେଲା ତାଙ୍କର ଭାଇଙ୍କ ସହିତ, ବଡ଼ ଭାଇ ଚାରିକୁମା ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର। ତେଣୁ ସେ ତାଙ୍କୁ ପଚାରେ, ନାରଦ ତୁମେ କ'ଣ ଏଭଳି ରହୁଛ, ଏଭଳି ବ୍ୟତିବ୍ୟସ୍ତ ହେଇକି ରହିଛ, ନା ସତ୍କର୍ମ କ'ଣ ଏଇଟା ମୁଁ ଜାଣିବା ପାଇଁ ଚାହୁଁଛି, ଏଇଟା ସତ୍କର୍ମ କ'ଣ ଜାଣିପାରୁନ ନା କ'ଣ? ସତ୍କର୍ମ ଯେତେବେଳେ ବ୍ୟାସଦେବ ମୋହିତ ହେଇକି ରହିଥିଲେ ସବୁ ଶାସ୍ତ୍ର ରଚନା କରିକିରି ରଚନା କରିକିରି, ତୁମେ ତାଙ୍କୁ କ'ଣ ଉପଦେଶ ଦେଇଥିଲ? ତୁମେ ପରା ତାଙ୍କୁ ଉପଦେଶ ଦେଇଥିଲ ଭାଗବତ ରଚନା କରିବା ପାଇଁ, ତେଣୁ ସେଇ ଭାଗବତ ସତ୍କର୍ମ, ଆଉ କ'ଣ ଅଛି? ନା ମୁଁ ସବୁ ବେଦ ଅଧ୍ୟୟନ କଲି, ମହାଭାରତ ରଚନା ଏସବୁ ଅଧ୍ୟୟନ କଲି, ବେଦରେ ତ ସବୁ ସେ ଭାଗବତରେ ରହିଛି, ବେଦରୁ ଉଦ୍ଧାର ହେଇଛି, ନା ବେଦରୁ ଉଦ୍ଧାର ହେଲେ କ'ଣ ତୁମେ କେମିତି କହିଲ? ବେଦରେ ଯେମିତି ଆଖୁ ଆଖୁ ଗଛ ରହିଛି, ଆଖୁ ବା ଆମେ ଦେଖିବା ଆମ୍ବ ଗଛ, ଆମ୍ବ ଗଛରେ ଆମ୍ବ ଫଳ ଅଛି, କିନ୍ତୁ ଆମ୍ବର ଛେଲି ଇତ୍ୟାଦି କରିକି ପାତ୍ର ପତ୍ର ଇତ୍ୟାଦି ଢାଳ ଇତ୍ୟାଦି ସବୁ ଯଦି ଖାଇବା, କ'ଣ ତା'ର କିଛି ଟେଷ୍ଟ ପାଇବା? ଆମ୍ବ ଫଳ ଖାଇଲେ ଯାଇକିରି ତା'ର ଟେଷ୍ଟ ପାଇପାରିବା, ମଧୁରତା ପ୍ରାପ୍ତ ହୋଇପାରିବା। ତେଣୁ ସେହିଭଳି ଭାବରେ ତେଣୁ ସେ ହରିଦ୍ୱାରରେ ଆସିକରି ଭାଗବତଙ୍କୁ କୁହାଗଲା, ଯେଉଁଠି ଆମର ଶ୍ରୀ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ କଥା କହନ୍ତି ସେହି ସ୍ଥାନରେ ଆନନ୍ଦବନ, ସେହି ସ୍ଥାନରେ ଏଇ ଭାଗବତମ ଆରମ୍ଭ ହୋଇଥିଲା। ଚାରିକୁମାର ସେଇଟା କହିଥିଲେ, ସେଇଠି ଗୋକର୍ଣ୍ଣ ଉପାଖ୍ୟାନ ରହିଛି। ଗୋକର୍ଣ୍ଣ କେମିତି ସେ ଯେଉଁ ଧୁନ୍ଧୁକାରୀ କେମିତି ଉଦ୍ଧାର ପାଇଲା ଏ ଭାଗବତ ଶ୍ରବଣ ଶୁଣିକରି, ଏସବୁ କଥା ରହିଛି। ତେଣୁ ଆମର କଥା ଥିଲା ଯେ ସାର ସାର ଜିନିଷଟା ଭାଗବତରେ ସାର ବସ୍ତୁଟାକୁ କୁହାଯାଇଛି, ସାର ବସ୍ତୁ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସୁମତୟୋ ସେମାନେ ବିଶ୍ୱଜ୍ୟୋତି କୃଷ୍ଣମ ସବୁକିଛି ସେ ତ୍ୟାଗ କରିଦିଅନ୍ତି ଭଗବାନ ପାଇଁ, ସର୍ବଧର୍ମାନ ପରିତ୍ୟଜ୍ୟ ଭଗବାନ କହିଲେ, ଇଏ ହେଉଛି ଧର୍ମ, ପ୍ରକୃତ ଧର୍ମ ହେଉଛି ଭଗବାନ ସ୍ଥାପନ କରନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ। ତେଣୁ ଭଗବାନ ପ୍ରାପ୍ତ ହେବା ପାଇଁ ସେ ସବୁକିଛି ତ୍ୟାଗ କରିଦିଅନ୍ତି। ସୁମତୟୋ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ବିସୃଜନ୍ତି ଯଦ୍ ବାଞ୍ଛୟା, ଯଦ୍ ବାଞ୍ଛୟା କହିଲେ ଭଗବାନଙ୍କୁ ବାଞ୍ଛନା କରିକିରି ଭଗବାନ ପ୍ରାପ୍ତ ହେବା ପାଇଁ ସେମାନେ ବିସୃଜତି କୃଷ୍ଣ ସବୁକିଛି ସେ ତ୍ୟାଗ କରିଦିଅନ୍ତି। ବିସୃଜତି କୃଷ୍ଣ ତେଷାଂ ବିଭୁ ସମୁଚିତୋ ଭବତଃ ସମାଜ, ତେଷାଂ ଯେଉଁମାନେ ସବୁକିଛି ତ୍ୟାଗ କରିଛନ୍ତି ଅକିଞ୍ଚନ, ସବୁକିଛି ତ୍ୟାଗ କରିଛନ୍ତି ଭଗବାନ ପାଇଁ, ବିଭୁ ଭଗବାନ ହେଉଛନ୍ତି ବିଭୁ ଅନଲିମିଟେଡ଼, ଭଗବାନ ଲିମିଟେଡ଼, ଆମେ ହେଉଛୁ ଲିମିଟେଡ଼, ଆମର ଲିମିଟେଡ଼ ଶକ୍ତି ରହିଛି, ଲିମିଟେଡ଼ ଶକ୍ତି ରହିଛି, କିନ୍ତୁ ଭଗବାନଙ୍କର ଶକ୍ତି ବିଷୟରେ ଆମେ କଳ୍ପନା କରିପାରିବା ନା। ବିଭୁ ସିଏ ଅନନ୍ତ, ଅନନ୍ତ ବସ୍ତୁ, ସିଏ ଅନନ୍ତ ବସ୍ତୁ ବିଷୟରେ ଆମର ଧାରଣା ନାହିଁ, କାରଣ ଆମେ ଅନ୍ତବନ୍ତ, ତେଣୁ ଆମେ ଅନନ୍ତ ବିଷୟରେ ଚିନ୍ତା କରିପାରିବା ନାହିଁ, ଅନାଦି ବିଷୟରେ ଚିନ୍ତା କରିପାରିବା ନାହିଁ, କିନ୍ତୁ ଭଗବାନ ହେଉଛନ୍ତି ସେହିଭଳି ଭାବରେ ଅନାଦି ଅନନ୍ତ ସିଏ। ତେଣୁ ବିଭୁ ସମୁଚିତ ତେଷାଂ ବିଭୁ ସମୁଚିତ ଭବତଃ ସମାଜ, ପ୍ରଭୁ ସେମାନେ ଆପଣଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ପାଇଁ ବା ଆପଣଙ୍କ ସହିତ ମିଳିତ ହେବା ପାଇଁ ସେମାନେ ପ୍ରକୃତ ଉଚିତ ବ୍ୟକ୍ତି, ସେମାନେ ସମୁଚିତ ଭବତଃ ସମାଜ, ଆପଣଙ୍କର ଆପଣଙ୍କ ସହିତ ସେମାନେ ସମାଜ, ଆପଣଙ୍କ ସମାଜରେ ବନ୍ଧୁମାନଙ୍କ କ'ଣ ଭକ୍ତମାନଙ୍କ ସମାଜରେ ସେମାନେ ରୁହନ୍ତି, ଭଗବାନଙ୍କର ଗୁଣଗାନ ହୁଏ ସେଇଠି ଭକ୍ତମାନଙ୍କ ସମାଜରେ, ଭକ୍ତମାନଙ୍କ ସମାଜ ଯେତେବେଳେ ଭଗବାନ ଗୁଣଗାନ କରାଯାଏ ସେମାନେ ଆସ୍ତେ ଆସ୍ତେ ଅପବର୍ଗ ରାସ୍ତାରେ ଚାଲନ୍ତି। ତୃତୀୟ ସ୍କନ୍ଦ 25 ଅଧ୍ୟାୟରେ ଏ କଥାଟି କହିଛନ୍ତି ଆମର କପିଳଦେବ ଭଗବାନ, ସତାଂ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣ ରସାୟନା କଥା ତଜ୍ଜୋଷଣା ଦାସୁ ଅପବର୍ଗ ବତ୍ମନି ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି। ଭଗବାନଙ୍କର ଭକ୍ତଙ୍କ ମେଳରେ ଭଗବାନ କଥା ଯେତେବେଳେ ପ୍ରସ୍ତୁତ କରାଯାଏ ସେ ସମୟରେ ଯେ ଭଗବାନ କଥା ଯେ କେବଳ କାନକୁ ବା ହୃଦୟକୁ ଆନନ୍ଦ ପ୍ରଦାନ କରେ ତାହା ନୁହଁ, ଭଗବାନ କଥା ଶ୍ରବଣରେ ସେମାନେ ଅପବର୍ଗ ରାସ୍ତାରେ ଚାଲନ୍ତି। ଏ ଭୌତିକ ଜଗତ ହେଉଛି ପବର୍ଗ ରାସ୍ତା, ସମସ୍ତେ ପରିଶ୍ରମ କରୁଛନ୍ତି, ପରିଶ୍ରମ କଲେ ପାଟିରୁ ଫେଣ ବାହାରୁଛି, କିନ୍ତୁ ଏତେ ପରିଶ୍ରମ କରିକି ମଧ୍ୟ ସବୁକିଛି ବ୍ୟର୍ଥ ହୋଇଯାଉଛି, ସବୁକିଛି ବ୍ୟର୍ଥ ହୋଇଯାଉଛି, ଏବଂ ସମସ୍ତଙ୍କର ଭୟ ରହୁଛି, ଏବଂ ଅନ୍ତିମ ପବର୍ଗ ହେଉଛି ମ ମୃତ୍ୟୁ, ପ ପ ବ ମ ଇଏ ହେଉଛି ପବର୍ଗ। କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣ କରୁଛନ୍ତି ସେମାନେ ଅପବର୍ଗର ରାସ୍ତାରେ ଚାଲୁଛନ୍ତି, ଆସୁ ଖୁବ୍ ଶୀଘ୍ର ସେମାନେ ଅପବର୍ଗର ରାସ୍ତାରେ ଚାଲନ୍ତି। ଅପବର୍ଗର ରାସ୍ତାରେ ଚାଲନ୍ତି ବୋଲି କେମିତି ଜାଣିବା ନା, ଶ୍ରଦ୍ଧା ଭଗବାନ କଥା ଉପରେ ବିଶ୍ୱାସ ଆସିବ, ଭଗବାନ ପ୍ରତି ପ୍ରେମ ଆସିବ, ଭଲ ପାଇବେ ସେମାନେ ଭଗବାନଙ୍କୁ, ଭକ୍ତି ଆସିବ, ଏସବୁ ଅପବର୍ଗର ରାସ୍ତାର ଲକ୍ଷଣ ସବୁ। ତେଣୁ ଅପବର୍ଗ ରାସ୍ତାରେ ସେମାନେ ଚାଲିବେ, ଯେଉଁମାନେ ଭକ୍ତ ହେଇଛନ୍ତି କେମିତି ହେଉଛନ୍ତି, ଏ ଭଗବାନ ଭକ୍ତଙ୍କର ସଙ୍ଗ ଲାଭ କରିକିରି ଭଗବାନ କଥା ଶୁଣିକରି ସେମାନେ ଭକ୍ତ ହେଉଛନ୍ତି, ଅନ୍ୟ ଅନ୍ୟ କୌଣସି ଉପାୟରେ ଜଣେ ଭକ୍ତ ହେଇପାରିବ ନାହିଁ। ସେଥିପାଇଁ କୁହାଯାଏ ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗେନ ପରିଯାଏତେ, ଭକ୍ତ ଜଣେ ଭକ୍ତ କେମିତି ହେଉଛନ୍ତି ବା ଭକ୍ତି କେମିତି ପ୍ରାପ୍ତ ହେଉଛନ୍ତି ନା, ଜଣେ ଭକ୍ତଙ୍କର ସଙ୍ଗ ଲାଭ କଲେ, ଆମେ ବହିରୁ ପଢ଼ିକିରି ଜଣେ ଭକ୍ତ ଆମେ ଭକ୍ତ ହେଇପାରିବା ନାହିଁ, ଭକ୍ତ ହେବା ପାଇଁ ହେଲେ ଭକ୍ତଙ୍କର ସଙ୍ଗ ଲାଭ କରିବାକୁ ପଡ଼ିବ। ସେଇଥିପାଇଁ ପ୍ରଭୁପାଦ ମହାରାଜ ଏଇସବୁ ଇସ୍କନ ସେଣ୍ଟର ଖୋଲିଛନ୍ତି, ତାଙ୍କର ଜୀବନରେ ପରିବର୍ତ୍ତନ ଆସୁଛି, ନହେଲେ ଘୁରି ବୁଲିଥାନ୍ତୁ ଏଇଭଳି ଭାବରେ। ସେମାନେ ପୁଂସ ସ୍ତ୍ରୀ ହଉ ଚରତେ ହଉ ସୁଖ ଦୁଃଖୀ ନୁହନ୍ନ, ସେଇଭଳି ଭାବରେ ଯେଉଁମାନେ ଏ ଧାରାକୁ ଆସୁନାହାନ୍ତି ସେମାନଙ୍କର ଜୀବନଧାରା ଶୈଳୀ କ'ଣ ରହିଛି, ଏଇ ପୁଂସ ସ୍ତ୍ରୀ ହଉ ଚରତେ ହଉ ସେମାନେ ସକାଳୁ ଉଠି ରାତି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି ସୁଖ ପାଇବା ପାଇଁ, କିନ୍ତୁ ପ୍ରକୃତରେ ପ୍ରାପ୍ତ ହୋଇପାରିବେ ନାହିଁ। ଭଗବାନ ଶରଣ ନଗଲେ ପ୍ରକୃତ ସୁଖ ପ୍ରାପ୍ତ ହୋଇପାରିବେ ନାହିଁ, କିଛି କ୍ଷଣିକ ସୁଖ ପ୍ରାପ୍ତ ହେବେ। ତେଣୁ ଏ ଶ୍ଳୋକରେ ଭାଷାରେ କୁହାଯାଉଛି, ତେଣୁ ଭଗବାନ ଯେଉଁ କହିଥିଲେ ଯେଉଁମାନେ ଉପଯୁକ୍ତ ତାଙ୍କ ସମାଜରେ ସମାଜ ଗ୍ରହଣ କରିବା କଥା, ବିବାହ କରିବା କଥା, ତେଣୁ ରୁକ୍ମିଣୀ ଦେବୀ ଏ ଶ୍ଳୋକରେ ସେଇଟା କହିଲେ। ଭଗବାନଙ୍କ ସହିତ କିଏ ଉପଯୁକ୍ତ ହୋଇପାରିବ? କେହି ଉପଯୁକ୍ତ ହୋଇପାରିବନି, କିନ୍ତୁ ଯେଉଁମାନେ ତାଙ୍କର ଭକ୍ତ ସେମାନେ ହୋଇପାରିବେ ଉପଯୁକ୍ତ। ତେଣୁ ରୁକ୍ମିଣୀ ଦେବୀ, ସେ ତ ଲକ୍ଷ୍ମୀ ଦେବୀ, ଇଏ ହେଉଛନ୍ତି ନାରାୟଣ, ଲକ୍ଷ୍ମୀ ନାରାୟଣ ଉପଯୁକ୍ତ, ଅନୁପଯୁକ୍ତ କିଛି ନାହିଁ। ତେଣୁ ଭଗବାନ ଯେଉଁ ତାଙ୍କର ପୂର୍ବରୁ ଯେଉଁ କହିଲେ ଷୋହଳଟି ଦୋଷ ତାଙ୍କର ଦେଖାଉଛନ୍ତି, କିନ୍ତୁ ରୁକ୍ମିଣୀ ଦେବୀ ସେ ସେଟାକୁ ପରିହାର କରିବେ। ଭଗବାନ କଥା ଇଏ, ଅନେକ ତତ୍ତ୍ୱ ଆସିବ, ଅନେକ ଅର୍ଥ ଆସିବ, କିନ୍ତୁ ଆମର ଲିମିଟେଡ୍ ଶକ୍ତି ରହିଛି, ସମୟ ରହିଛି ମଧ୍ୟ, ତେଣୁ ଆମେ ଆଉ ଏତେ ବର୍ଣ୍ଣନା କରିବା ନାହିଁ। ତେଣୁ ଆମର ଏଇ ସୁଦର୍ଶନ ବହୁତ ସୁନ୍ଦର ଭାବେ କହିଛି, ତା ପୂର୍ବ ଯେଉଁ ଶ୍ଳୋକରେ ବଳି ପୂଜା କଥା କୁହାଯାଇଛି ନା, ବଳିଂ ବଳି ପୂଜା, ବଳିଂ ବଳି ପୂଜା ମପି ତେ ବି ତୁଭ୍ୟମ, ଏଇ ଯେଉଁ ଶ୍ଳୋକଟି ରହିଛି ସେଇ ଶ୍ଳୋକର ତା ସହିତ ସମ୍ବନ୍ଧକୁ ସୁଦର୍ଶନ କହିଛନ୍ତି। ବଳି ପୂଜା ମପି ଭଗବାନ ପ୍ରେଷ୍ଠ ଇତି ଅତ୍ର ହେତୁଂ ବଦନ୍ତି। କେମିତି ବଳି ପୂଜା, ବଳି ପୂଜା କହିଲେ ଯେଉଁମାନେ ସାଧାରଣତଃ ବିଭିନ୍ନ ଦେବତାମାନଙ୍କୁ ସବୁ ପୂଜା ଅର୍ଚ୍ଚନା କରୁଛନ୍ତି, ଆଜି ଦେଖିବା ବର୍ତ୍ତମାନ ଯେଉଁ ରହିଛନ୍ତି ସମଲେଶ୍ୱରୀ ରହିଛନ୍ତି, ବା ଅନ୍ୟ ଦେବାଦେବୀ ସମ୍ବଲପୁରରେ ବୁର୍ଲାରେ ଅନେକ ଦେବାଦେବୀ ମନ୍ଦିର ରହିଛି, ଶନି ମନ୍ଦିର ଇତ୍ୟାଦି କରିକି ଅନେକ ମନ୍ଦିର ରହିଛି, ସେମାନେ ଯାଇକି ସେଠି ପୂଜା ଦେଉଛନ୍ତି, କିନ୍ତୁ ସେ ଦେବାଦେବୀମାନେ ମଧ୍ୟ ଭଗବାନଙ୍କୁ ପୂଜା ଅର୍ପଣ କରୁଛନ୍ତି। ବଳିଂ ବଳି ପୂଜାମ ଅପି, ଏଇ ଅପୂର୍ବ ଶ୍ଳୋକରେ ଆମେ ଗତକାଲି ଆଲୋଚନା କରିଥିଲେ ସେଇଟାକୁ। ତେଣୁ ସେଇ ବଳି ପୂଜାମ ଅପି ଭଗବାନ ପ୍ରେଷ୍ଠ, ସେଇ ଯେଉଁ ଦେବତାମାନଙ୍କୁ ଯେଉଁମାନେ ପୂଜା ଅର୍ପଣ କରୁଛନ୍ତି, ବଳି ପୂଜା ବଳି ପ୍ରଦାନ କରୁଛନ୍ତି, କି ଛେଳି ପ୍ରଦାନ କରୁ, ଛେଳି ବଳି ପ୍ରଦାନ କରୁଛନ୍ତି, ଦେବତା ଦେବୀଙ୍କୁ ପ୍ରଦାନ କରୁଛନ୍ତି, କିନ୍ତୁ ସେ ଦେବୀ କାହାଙ୍କର ପୂଜା କରୁଛନ୍ତି? କାତ୍ୟାୟନୀ, ଆଜିଠାରୁ ଏଇ ଗତକାଲିଠାରୁ ଆରମ୍ଭ ହେଲା ମାର୍ଗଶୀର ମାସ, ଭାଷାନା ମାର୍ଗଶୀର୍ଷମ, ମାସ ମାନଙ୍କ ଭିତରେ ମୁଁ ଶ୍ରେଷ୍ଠ, ବାର ମାସ ଭିତରେ ଶ୍ରେଷ୍ଠ ମାସ ହେଉଛି ଏଇ ମାର୍ଗଶୀର ମାସ, ଆମେ ଏଇ ମାର୍ଗଶୀର ମାସରେ ଏଇ ଭଗବାନ କଥା ଶ୍ରେଷ୍ଠ କଥା କହୁଛେ, କେତେ ବଡ଼ ଭାଗ୍ୟ, ମାର୍ଗଶୀର ମାସ ଏଇ ମାସ ମାନଙ୍କ ଭିତରେ ଶ୍ରେଷ୍ଠ। ତେଣୁ ମାସ ମାନଙ୍କ ଭିତରେ ଯଦି ଚିନ୍ତା କରିବା, ଏଇଟା ହେଉଛି ଜଣେ ଭଗବାନଙ୍କୁ ପ୍ରାପ୍ତ ହେବ, ମାସ ମାନଙ୍କ ଭିତରେ ଇଏ ହେଉଛି ଭଗବାନଙ୍କର ଗୋଟେ ବିଭୂତି, ଭଗବତୀତା ଦଶମ ଧାରେ କହିଲେ ମାର୍ଗଶୀର ମାସ। ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଭାବରେ ସେ ଶ୍ଳୋକରେ ତାର ଭାବାର୍ଥ ଦେଇଛନ୍ତି, ଏହି ଋତୁରେ ସବୁ କ'ଣ ନା ମାର୍ଗଶୀର କ'ଣ ଏମିତି ରହିଛି, ମାସାନାଙ୍କ ମାର୍ଗଶୀର୍ଷମ ଋତୁନାମ କୁସୁମା କର, ଋତୁମାନ ଭିତରେ ବସନ୍ତ ଋତୁ, ବସନ୍ତ ଋତୁର କଥା ସେ କହୁଛନ୍ତି। ମାର୍ଗଶୀର ମାସରେ ଆମେ ସବୁ ଫଳ ସବୁ ଚାଷ କଟା ହେଇଯାଉଛି, ସବୁ ଫଳ ବାହାରୁଛି, ଧାନ ଇତ୍ୟାଦି ସବୁ ବାହାରୁଛି, ଏସବୁ ଲୋକମାନେ ଏସବୁ ନୂଆଖାଇ ଇତ୍ୟାଦି ହେବ, ହେବ ନା ଏବେ ହେବ ନା କେବେ ହେବ? ଭାଦ୍ର ମାସରେ, ଆଚ୍ଛା ଆଚ୍ଛା, ଭାଦ୍ରବ ଆସିନ କାର୍ତ୍ତିକ ମାର୍ଗଶୀର, ଆଚ୍ଛା ହଁ, ଏସବୁ ଲୋକ ଧାନ କଟାକଟି ହେଉଛି, ସବୁ ଧାନ ପାଇଲେ ଧନ ପ୍ରାପ୍ତ ହୋଇଗଲେ, ସବୁ ଭିନ୍ନ ପୂଜା ପୂଜି ସବୁ କରିବେ, ଭଗବାନଙ୍କର ସେବାରେ ନିଯୁକ୍ତ ହେବେ। ତେଣୁ ସେଇ ଏଇ ଯେଉଁ କ'ଣ ହେଲା ନା, ସେଇମାନେ ଯାହାକୁ ଆମେ ଦେବତାମାନଙ୍କୁ ଜାଣିପାରୁନାହିଁ, ଦେବତାମାନଙ୍କୁ ସେମାନେ ପୂଜା କରୁଛନ୍ତି, କିନ୍ତୁ ସେ ଦେବତାମାନେ କାହାର ପୂଜା କରୁଛନ୍ତି? ସେ ଦେବତାମାନେ ବଳି ପୂଜା ଅପି ଭଗବାନ ଶ୍ରେଷ୍ଠ, ଆମେ ଯେଉଁ ବଳି ପୂଜା ଯେଉଁମାନେ ଆମେ ବଳି ପ୍ରଦାନ କରୁ, ସେମାନେ ବଳି ପୂଜା ସେମାନେ ବଳି ପୂଜା ପ୍ରାପ୍ତ ହେଉଛନ୍ତି, ସେମାନଙ୍କର ଆପଣ ହେଉଛନ୍ତି ପ୍ରିୟ। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ, ଦେବାଦେବୀମାନଙ୍କ ଶରଣରେ ଯିବାର ଆବଶ୍ୟକତା ନାହିଁ। ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ତାଙ୍କ ପାଇଁ ଦେବାଦେବୀଙ୍କର ଶରଣରେ ଯିବାର ଦରକାର ଅଛି, ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଅନ୍ତପକ୍ଷେ ଦେବାଦେବୀମାନେ ପୂଜା କରନ୍ତୁ, ଆସ୍ତେ ଆସ୍ତେ ସେମାନେ ଦେବାଦେବୀମାନେ ପୂଜା କରିକି ସେମାନେ ଭଗବାନ ପ୍ରାପ୍ତ ହେବେ। ଗୋପୀମାନେ ସେଇଭଳି ଭାବରେ କାତ୍ୟାୟନୀ ଦେବୀଙ୍କର ପୂଜା କରୁଥିଲେ, ଏଇ ମାସରେ ମାର୍ଗଶୀର ମାସ ସାରା ପୂଜା କରୁଥିଲେ କାତ୍ୟାୟନୀ ପୂଜା, ଏବଂ ପୂଜା କରି ଅନ୍ତିମରେ ସେ ଭଗବାନ ପ୍ରାପ୍ତ ହେଲେ। ନନ୍ଦଗୋପ ସୁତଙ୍କ ଦେବୀ ପତିମେ କୃତେ ନାମ, ଏଇଭଳି ଭାବରେ ଦେବୀଙ୍କର ସେ ପୂଜା କରୁଥିଲେ, ସେଇ ନନ୍ଦଗୋପ ସୁତ ଆମର ପତି ହୁଅନ୍ତୁ, ଏଇଭଳି ଭାବରେ କହିକିରି ଦୁର୍ଗା କାତ୍ୟାୟନୀ ଦେବୀଙ୍କର ପୂଜା କରୁଥିଲେ, ଗୋଟିଏ ମାସ କାଳ ପୂଜା କରିଛନ୍ତି। ଏବଂ ସେ ପୂଜାରେ କାତ୍ୟାୟନୀ ଦେବୀଙ୍କର ଆରାଧ୍ୟ ଦେବ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଦେବୀଙ୍କର କହିବାକୁ ପଡ଼ିଲ ନାହିଁ, ପ୍ରଭୁ ୟାଙ୍କର ଟିକେ ମନସ୍କାମନା ପୂରଣ କରନ୍ତୁ। ସିଏ ଦେବୀକୁ ଦେଇଦେଲେ ମନ ହଁ ସବୁ ହେବ, ତବେ ପୂରଣ ହେବ, କାରଣ ଭଗବାନ ସବୁ ଜାଣନ୍ତି। ସେ ଦେବୀଙ୍କ ହୃଦୟରେ ମଧ୍ୟ ଭଗବାନ ରହିଛନ୍ତି, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି। ତେଣୁ ଭଗବାନ ସବୁ ଜାଣୁଛନ୍ତି। ଭଗବତ ଭାଗବତ କ'ଣ ଦଶମ ସ୍କନ୍ଧ ବାଇଶ ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି, ବସ୍ତ୍ରହରଣ ଲୀଳାଟି। ସେଥିରେ ଭଗବାନ କହିଛନ୍ତି, ସେ କହିଲେ କ'ଣ ନା, ତମେ ଯେଉଁ ପୂଜା କରୁଥିଲ ତମର ଯେଉଁ ମନର ବାଞ୍ଛା ମୁଁ ଜାଣିଛି, ମୋତେ ନ କହିଲେ ମୋତେ ମୁଁ ଜାଣିଛି। ତେଣୁ ଦଶମ ସ୍କନ୍ଧ ବାଇଶ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି କ'ଣ, ମୟାନୁମୋଦିତ ସୋସୌ ସତ୍ୟଂ ଭବତି ମରତି ସଂକଳ୍ପ ବିଦିତ ସାଧ୍ୟ ଭବତୀନା ମଦର୍ଚ୍ଚନ। ଏ ସାଧ୍ୱୀ, ଏ କୁମାରିକାମାନେ, ତମର ଯେଉଁ ସଂକଳ୍ପ ମନରେ କ'ଣ ସେ ଚିନ୍ତା କରୁଛନ୍ତି ଭଗବାନ ଜାଣିଛନ୍ତି। ସଂକଳ୍ପ ବିଦିତ ସାଧ୍ୟ ଭବତୀନା ମଦର୍ଚ୍ଚନ, ସେ ଯେଉଁ ସାଧ୍ୱୀମାନେ, ସେ ଯେଉଁ କୁମାରିକାମାନେ, ଗୋପୀମାନେ ଯେଉଁ ପୂଜା କରୁଥିଲେ ଭଗବାନ ପୂଜା କରୁନଥିଲେ, ସେ ପୂଜା କରୁଥିଲେ ଏଇ କାତ୍ୟାୟନୀ ଦେବୀଙ୍କୁ ପୂଜା କରୁଥିଲେ। କିନ୍ତୁ ସେ ଯେଉଁ ପୂଜାରେ ସେ କହୁଥିଲେ କ'ଣ, ମନ୍ତ୍ରପାଠ କରୁଥିଲେ ନା, ନନ୍ଦଗୋପ ସୁତଂ ଦେବୀ ପତିମେ କୃତେ ନାମ, ନନ୍ଦଗୋପଙ୍କର ପୁତ୍ର ଆମର ପତି ହୁଅନ୍ତୁ, ଏଇଭଳି ଭାବରେ ତାଙ୍କୁ ପ୍ରଣାମ କରୁଥିଲେ, ତାଙ୍କୁ ପ୍ରାର୍ଥନା କରୁଥିଲେ। ତେଣୁ ଏଇଟା ଭଗବାନ ପ୍ରାର୍ଥନାଟିକୁ ଗ୍ରହଣ କଲେ। ତେଣୁ ମୟା ଅନୁମୋଦିତ, ଭଗବାନ ସେଇଟା ଅନୁମୋଦନ କଲେ, ତେଣୁ ସେଇଟା ସତ୍ୟରେ ପରିଣତ ହେବ। ଭଗବାନ କହିଦେଲେ ତମେ ଯାହା, ଯେମିତି ଆମର ମହାପ୍ରଭୁ କହିଲେ ପରଂ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, କଳିକାଳରେ ଏ ଧର୍ମ ହେଉଛି ନାମ କୀର୍ତ୍ତନ, ଏଇଟା ବିଜୟ ଲାଭ କରିବ, ଭଗବାନ ଆଶୀର୍ବାଦ ଦେଇଛନ୍ତି। ସେହିଭଳି ଭାବରେ ଭଗବାନ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଲେ, ମୁଁ ଏଇଟାକୁ ଅନୁମତି ପ୍ରଦାନ କରୁଛି, ମୟା ଅନୁମୋଦିତ, ମୁଁ ଏଇଟା ଅନୁମୋଦନ କରୁଛି, ତୁମର କଥା ସତ୍ୟରେ ପରିଣତ ହେଉ, ଭଗବାନ ଯାହା ଚାହିଁବେ ତାହା ହିଁ ହେଉ। ଏମିତି କିଛି ନାହିଁ ଯେ ଭଗବାନ କରିପାରିବେ ନାହିଁ, ତାଙ୍କର ଶକ୍ତିର ବାହାରେ ନା, ସବୁକିଛି କରିପାରେ, ସିଏ ହେଉଛନ୍ତି ଭଗବାନ। କର୍ତ୍ତୁମ କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ ସମର୍ଥ, ଭଗବାନ ସବୁକିଛି କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, ଅସମ୍ଭବକୁ ସମ୍ଭବ କରିପାରିବେ, ଇଏ ହେଉଛନ୍ତି ଭଗବାନ। ତେଣୁ ଭଗବାନ ଯଦିଓ ଏ ଯେଉଁ କହିଲେ ଆପାତ ଦୃଷ୍ଟିରେ ଏ ମିଥ୍ୟା କହିଲେ ବା ପରିହାସରେ ସତ୍ୟ କହିନାହାନ୍ତି, କିନ୍ତୁ ଏଇଟା ସତ୍ୟ, ରୁକ୍ମିଣୀ ଦେବୀ ସେଇଟା ସ୍ଥାପନ କରୁଛନ୍ତି। ଏ ଷୋଳଟି ନିଜର ଦୋଷକୁ ସ୍ଥାପନ କରିଥିଲେ ଭଗବାନ ରୁକ୍ମିଣୀ ଦେବୀ, ସେଇଟାକୁ ଭଗବାନଙ୍କର ଗୁଣରେ ପରିଣତ କରିଦେବେ। ଭଗବାନ କେଉଁଠୁ ଦୋଷ ଆସିବ, ଭଗବାନ ସିଏ ସବୁକିଛି କରିପାରିବେ। ଭକ୍ତ ଏସବୁ ଜାଣିବ, ଅନ୍ୟମାନେ ବୁଝିପାରିବେ ନାହିଁ, ସେ କେବେ ଏସବୁ ମନଗୁଡ଼ା କଳ୍ପନା ଜିନିଷ ସବୁ। ତେଣୁ ଯାହା ହେଉ, ଆପଣମାନେ ବହୁତ ଧନ୍ୟବାଦ। ଆମେ ଏଇ କଥାକୁ ବନ୍ଦ କରିବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି କଥାକୁ ବିଶ୍ରାମ ଦେବା।